ଯେ ଅର୍ଜୁନ ଏଭଳି ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ବା ସନ୍ଦେହ ସ୍ଥିତିରେ ପଡ଼ିଛନ୍ତି, ନିଜର ଯାହା ନୈତିକ ଜ୍ଞାନ ଅଛି, ଭୌତିକ ଜ୍ଞାନ ତ କୁହାଯାଇପାରିବନି, ନୈତିକ ଜ୍ଞାନ ଯାହା ରହିଛି, ବୈଦିକ ଜ୍ଞାନ ରହିଛି, ନୈତିକ ବୈଦିକ ଜ୍ଞାନର ସେ ମାନଦଣ୍ଡରେ ଭଗବାନଙ୍କର ଜ୍ଞାନକୁ ମାପିବା ପାଇଁ ଚାହୁଁଛନ୍ତି। ଜଗତରେ ଯେତେ ବିଜ୍ଞାନ ରହିଛି ସେ ବିଜ୍ଞାନର ମୂଲ୍ୟ ରହିଛି। ଜଳରୁ ଗୋଟେ ବିଦ୍ୟୁତ ବାହାରୁଛି, ଆମେ ଆଲୋକ ପ୍ରାପ୍ତ ହେଉଛେ। ଜଳ ଯେତେ ପ୍ରକାର ଜଗତରେ ଜ୍ଞାନ ରହିଛି ତାର ମୂଲ୍ୟ ରହିଛି, ତାର ତାର ମୂଲ୍ୟ ତାର ସ୍ଥାନରେ ଅଛି। ଯେମିତି ଗୋଟେ ଲୋକ ତାକୁ ରୋଗ ହେଉଛି, ତା ପାଇଁ ଔଷଧ ଅଛି, ସେ ଜ୍ଞାନଟା ସିନା ଜ୍ଞାନକୌଶଳଟା ଭଗବାନଙ୍କ ପାଖରୁ ଆସିଲେ ବି ତାର ମୂଲ୍ୟ ରହିଛି। ଜଗତରେ ଯେତେ କର୍ତ୍ତବ୍ୟ ବା ଯେତେ ଜ୍ଞାନ ଯେତେ ଯାହା ସବୁ ରହିଛି ତାଦ୍ୱାରା ଯେ ଆମେ ଭଗବାନଙ୍କର ଯେଉଁ ସ୍ପିରିଚୁଆଲ ସ୍ପିୟର ଯେଉଁଟା କୁହାଯାଏ, ଆଧ୍ୟାତ୍ମିକ ପରିବେଶ ଭିତରେ ପରିସ୍ଥିତି ଭିତରେ ବା ଆଧ୍ୟାତ୍ମିକ ଯେଉଁ ସ୍ପିୟର ରହିଛି, ତାର ଭୂମିକା ଯେଉଁ ରହିଛି, ତା ଭିତରେ ଜ୍ଞାନଟା ସେଠି ଲାଗିବନି, ସେଠି କାହିଁକି ଆଉ ପ୍ରଶ୍ନ କରିହବନି। ଆଧ୍ୟାତ୍ମିକ ଜିନିଷ ଭଗବତ ଉପଦେଶ ଭଗବତ ଜ୍ଞାନ ହେଉଛନ୍ତି, ଯାହାକୁ ଗୁରୁଦେବ ସବୁବେଳେ କୁହନ୍ତି ଏଇଟା ହେଉଛି ଫୋର୍ଥ ଡାଇମେନ୍ସନ, ଏଠି ଥ୍ରୀ ଡାଇମେନ୍ସନ, ଆମର ଇଣ୍ଟେଲିଜେଣ୍ଟ ମ୍ୟାକ୍ସିମମ୍ ଥ୍ରୀ ଡାଇମେନ୍ସନ ପହଞ୍ଚିବ, ଫୋର୍ଥ ଡାଇମେନ୍ସନ ଯାଇପାରିବନି। ତାକୁ ଇଂଲିଶରେ ତାକୁ ଇନକନ୍ସିଏବୁଲ କୁହନ୍ତି, ଯାହାକୁ ଅଚିନ୍ତ୍ୟ ଶବ୍ଦ ଗୋଟେ ଲାଗେ, ଅଚିନ୍ତ୍ୟ ଖଲୁ ଖଲୁ ଯେ ଭାବାତ୍ ନ ତର୍ପେଣ ଯୋଜାୟତ, ତର୍କ ଦ୍ୱାରା ତୁମେ କାହିଁକି ଏଇଟା ହବନି, କାହିଁକି ଏଇଟା ଲାଗିବନି, ଏଇଟା ସେମିତି ହବା ଦରକାର, ନା ନା ଏଇଟା ସ୍ପିରିଚୁଆଲ ଜିନିଷ ସେମିତି ନୁହେଁ। ସ୍ପିରିଚୁଆଲ ଜିନିଷ ଗୋଟେ ସବୁବେଳେ ଗୋଟେ ମାନନ ଜିନିଷ, ଶ୍ରଦ୍ଧା ବିଶ୍ୱାସରେ ଯିଏ ମାନନ କରି ନେଉଛି ଭଗବାନ କୃପା କରି ସେଟା ଗୋଟେ ରିଭିଲିଂ, ସେଟା ରିଭିଲିଂ ପ୍ରୋସେସ, ସେଟା ଯାହା କୁହାଯାଏ ପ୍ରକଟ ହବ। ଅର୍ଜୁନଙ୍କର ଯେଉଁ ବୁଦ୍ଧିଟା ରହିଛି, ତାଙ୍କର ଯୁକ୍ତିଟା ପ୍ରଥମ ରହିଲା, ମୁଁ ଯୁଦ୍ଧ କରିବିନି, କାହିଁ କରିବିନି, ପ୍ରଥମ ପଳାଅ ପ୍ରଥମ ଅଧ୍ୟାୟକୁ, ମୁଁ ଯଦି ଗୁରୁଜନମାନଙ୍କୁ ମାନିନେବି ମୋତେ ବି କେହି ମାନିବିନି, କାରଣ ମୁଁ ଭୁଲ କଲି ନା, ମୋ ଆମ ସ୍ତ୍ରୀମାନେ ଆମକୁ ହିଁ ମାନିବେନି, ସେମାନେ ବ୍ୟଭିଚାରିଣୀ ହେଇଯିବେ। ସେମାନେ ନାରୀ ବ୍ୟଭିଚାରିଣୀ ହେବାର ଦୁଇଟା କାରଣ ସେ ଦେଖୁଛନ୍ତି, ଆମ ବଂଶରେ ଯେଉଁ ନାରୀମାନେ ଯଦି ବ୍ୟଭିଚାରିଣୀ ହେବେ ଦୁଇଟି ପାଇଁ ହେବେ, କାରଣ ଆମକୁ ଆଗ ମାନିବେନି ଯେହେତୁ ଆମେ ଗୁରୁଜନମାନଙ୍କୁ ମାନିଲୁନୁ, ଆଉ ଦ୍ୱିତୀୟ ଗୁରୁଜନମାନ ନ ରହିଲେ ବି ନାରୀମାନଙ୍କ ବାଳକମାନଙ୍କୁ ତାଙ୍କର ସଂସ୍କାର ପଡ଼େ, ଗୁରୁଜନମାନେ ପ୍ରାୟ ଆକଟ କରନ୍ତି, ଯେମିତି ଗୋପୀମାନଙ୍କୁ ଆକଟ କରୁଥିଲେ, ଆକଟ ଶବ୍ଦ ସାଲବେଗ ବୋଧରେ ଲେଖିଛନ୍ତି, ଶାଶୁ ନଣନ୍ଦଙ୍କ ଆକଟ ନ ମାନି ଯମୁନାକୁ ଗଲେ ଜଳ ଆଣି। ଶାଶୁ ନଣନ୍ଦ ମାନେ ସବୁବେଳେ ଜଳ ଆଣିବା ପାଇଁ ଯମୁନାକୁ ଯିବା ପାଇଁ କେତେ ସମୟ ଲାଗେ, ସେମାନେ କଣ ଗୋପୀମାନେ ଜଳ ଆଣୁଛନ୍ତି, ତା ପୂର୍ବରୁ କୃଷ୍ଣ ଜଳ ଆଣିନଥିଲେ ସେମାନେ ଜାଣିଛନ୍ତି, ଏପରିକି କୃଷ୍ଣ ନଥିଲେ ବି ସେମାନଙ୍କର ଯିବା ଆସିବା ଭିତରେ ଏତେ ସମୟ ଲାଗିଯାଉଥିଲା, ଏଇଟା ବି ଶାଶୁ ନଣନ୍ଦଙ୍କର ଗୋଟେ ସନ୍ଦେହ ହଉଥିଲା। ତାଙ୍କର ଯୋଉ ଯିବା, ଗୋଟେ ଲୋକ ଚିନ୍ତାଧାରାରେ ଯାଉଛି, ଗୋଟେ ଲୋକ ଭକ୍ତି ଆବେଶରେ ଯାଉଛି, ଯେମିତି ମହାପ୍ରଭୁଙ୍କର ଆମେ ଯୋଉ ଗାଉଛେ ଶଶିଷ୍ଠନାୟ ସେଥିରେ କଣ ଅଛନ୍ତି, ମନ୍ଥର ଗତି ଅତି ମନ୍ଥର ନୃତ୍ୟ ବିଳାସ, ନାଚିକି ଡେଇଁକି ଯେମିତି କୁଦା କୁଦା ମାରିକି ନୃତ୍ୟ ସମସ୍ତେ କରିଦେବେ, ଡିଆଁ ମରା ମରି ଯେମିତି ହଉ ନା, ଯୋଉ ଢଡ଼ ଢଡ଼ ବାଡ଼ା ବାଡ଼ି କରି ସେ ନୃତ୍ୟ କରିଦେବ, ଧୀର କାମଟାକୁ ସମସ୍ତେ କରିପାରିବେନି। ଯେମିତି ଓଡ଼ିଶୀ ଯେଉଁମାନେ ନୃତ୍ୟ କରୁଛନ୍ତି ସେମାନଙ୍କୁ ଧୀର ନୃତ୍ୟ କରିବାକୁ ପଡ଼େ, କାହିଁକି ନୃତ୍ୟ ଗୀତରେ ଯେଉଁ ରାଗ ରହିଛି, ଯେଉଁ ତାଳ ରହିଛି, ସେଟା ଗୋଟେ ଭାବ ଉଦ୍ଦୀପକ, ସେଟା ଭାବ ଉଦ୍ଦୀପକ, ଦେବତା ମାନେ ସଖା ମାନେ ଭଗବାନଙ୍କର ସଖା ସଖୀ ମାନେ ସେମାନେ ସବୁ ଜାଣିଛନ୍ତି ନା, ଏଗୁଡ଼ିକ ଭଗବାନ ଶୁଣୁଥିଲେ ନା ଦଶମ ସ୍କନ୍ଦରୁ, ଆମେ କୃଷ୍ଣ ବଳରାମ ଯେତେବେଳେ ଗାନ କଲେ ସମସ୍ତେ ସବୁକିଛି ଓଲଟା ହେଲା, ଭଗବାନଙ୍କର ଗାନ କେତେ ମଧୁର, ଗାନ ବୋଲି ଯୋଉ ଗୋଟେ ଯନ୍ତ୍ରର କିଛି ଶକ୍ତି ନାହିଁ, ମୁଁ ଯାହା ଏଇ ଯୋଉ ହାରମୋନିୟମ ଟିକେ ଯାହା ଶୁଣୁଛି ସବୁ ଦେଖୁଛି ଲୋକଙ୍କ କତିରୁ, ସେମାନେ ଯାହା ସବୁ କହୁଛନ୍ତି, ଯନ୍ତ୍ର ଶବ୍ଦ ନାହିଁ, ଶବ୍ଦ ହଉଛି ଆମର, ଯନ୍ତ୍ର ଶବ୍ଦଟା ହଉଛି ଆମର, ସେଟାକୁ ଯନ୍ତ୍ର ଧରି ମିଳିବାକୁ ପଡୁଛି, ଯେମିତି ସାରେ ଗାମା ପାଦା ନିଶା ସବୁଟା ବି ସାରେ ଗାମା ହେଇପାରିବ, ସେ ତାଙ୍କର ଯୋଉ କହିବା କଥା, ତାର କିଛି ଗୁଣ ନାହିଁ, ଗୁଣ ହଉଛି ଆମର। ତେଣୁ କୃଷ୍ଣ କେତେ ଭଲ ଗାଇପାରନ୍ତି ସେଟା କେମିତି ଜାଣିବା, ତାଙ୍କ ବଂଶୀରୁ ଶବ୍ଦର କିଏ କିଏ ବାହାର କରୁଛି, ସ୍ୱରଟା ନିଜେ ବାହାର କରା ହଉଛି ନା ତା ଦେହରୁ, ତାର ପ୍ରଭୁ ଏତେ ଜିନିଷ ଜାଣିଥିଲେ। ମୁଁ ଏଇ କଥା କହୁଥିଲି, ଯେଉଁ ଗୋପୀମାନଙ୍କର ଗତି ମନ୍ଥର ହେଇଯାଏ, ଭଗବାନଙ୍କର ଚୈତନ୍ୟ ମହାପ୍ରଭୁଙ୍କର ନୃତ୍ୟ କରୁଥିଲେ ମନ୍ଥର ଗତିରେ, ନୃତ୍ୟ ବିଳାସମ୍, ଏମିତି ନାହିଁ ଯେ ଯେମିତି ଯାହା ଯିଏ ନାଚି ଶିଖିନି ତାକୁ ଯଦି କହିଥିଲୁ ନାଚି ସେ ବି ଧୀରେ ନାଚିବ କିନ୍ତୁ କିଛି ପାଦ ପକେଇ ପାରୁନଥା ନା ନାଇଁ ବିଳାସ ଅତ୍ୟନ୍ତ ମଧୁର ଭାବରେ ମହାପ୍ରଭୁ ନୃତ୍ୟ କରିଥିଲେ କିନ୍ତୁ ମନ୍ଥରେ ଗୋପୀମାନେ ସେ ଲେଖିଲେଣି ଆକଟ ଶାଶୁ ନଣନ୍ଦଙ୍କ ଆକଟ ନ ମାନି ଯମୁନାକୁ ଗଲେ ଜଳ ଆଣି ବଂଶୀଶ୍ୱନ ଆଉ ନ ବଜା ଶ୍ୟାମ ଘନ ହେ ସାଲବେଗ ଲେଖିଛନ୍ତି ନା ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ୱନି ଶୁଣି ସେ ପ୍ରେମିକ ଥିଲେ ନା ଆଉ ଶାଶୁ ନଣନ୍ଦଙ୍କ ଆକଟ ସେମାନେ ମାନୁନଥିଲେ ବୈଦିକ ଧର୍ମକୁ ମାନୁନଥିଲେ କାହିଁ ଶାଶୁ ନଣନ୍ଦ ସେମାନେ କଣ ଜାଣିନଥିଲେ ଯମୁନାରୁ ଜଳ ଆଣିବା ପାଇଁ ଗଲେ କେତେ ସମୟ ଲାଗେ ବୋଲି ସେମାନଙ୍କୁ ସନ୍ଦେହ ଲାଗୁଥିଲା ଇଏ ଖାଲି ଯାଉଛନ୍ତି ଜଳ ଆଣୁଛନ୍ତି କୃଷ୍ଣ ତ ବର୍ତ୍ତମାନ ନାହାନ୍ତି ମଥୁରା ଯାଉଛନ୍ତି ଏତେ ସମୟ ତାଙ୍କୁ କାହିଁକି ଲାଗୁଛି ଏତେ ସମୟ କାହିଁକି ଲାଗୁଛି କାରଣ ସବୁ ଜିନିଷକୁ ମୁଁ ଏଇ କଥାର ପଏଣ୍ଟ ଏଇ କଥାଟି ପଢ଼ିଛନ୍ତି ସବୁ ଜିନିଷକୁ ଆମେ ଯଦି କନସିଡର କରିବା ବା ବିଚାର କରିବା କେଉଁ କଥାରେ ମୁଁ ଟିକେ ପଳେଇ ଆସିଥିଲି କଥା ମନେ ପଡ଼ିଗଲା ହଠାତ୍ ସ୍ତ୍ରୀମାନେ ଏଇ ଯେଉଁ ଗୋପୀମାନେ ଆକଟ ଗୋପୀମାନଙ୍କୁ ଆକଟ କରୁଥିଲେ କାରଣ ଅର୍ଜୁନଙ୍କ ଯୁକ୍ତି ଥିଲା ଗୁରୁଜନମାନେ ସ୍ତ୍ରୀମାନଙ୍କୁ ଆକଟ କରିବେ ସ୍ତ୍ରୀମାନେ ପ୍ରାୟତଃ ପ୍ରଭୁପାଦ ଯାହା ଲେଖିଲେ ଜଣେ ବାଳକ ଜଣେ ନାରୀ ତାଙ୍କର ସ୍ୱଭାବ ସମାନ ସେ ଅତି ଶୀଘ୍ର ଖରାପ ରାସ୍ତାକୁ ଯାଇପାରନ୍ତି ଖରାପ ଅର୍ଥ ସେମାନେ ବୁଝିପାରନ୍ତିନି ଯେ କେଉଁଟା ମୋ ପାଇଁ ମଙ୍ଗଳ ହବ ଯେମିତି ଆଜିକାଲି ସମାଜରେ ହେଉଛି ବହୁତ ଶିକ୍ଷିତ ପିଲାମାନେ ଉଦ୍ଦେଶ୍ୟ ଭଲ ପାଠ ପଢୁଛନ୍ତି ଚାକିରି କରୁଛନ୍ତି କିନ୍ତୁ କାହାକୁ ବିବାହ ହେବା ଦରକାର କେମିତି ଆମ ଗୋଟେ ପରିବାର ଜୀବନ ହେବା ଦରକାର ନାଇଁ ସେଟା ଜାଣନ୍ତିନି ଯାହା ବିଦେଶରେ ଯେମିତି ହଉଥିଲା ଭାରତବର୍ଷରେ ସେଟା ଆରମ୍ଭ ହେଇଗଲା ଜ୍ଞାନ ଅଲଗା ଜିନିଷ ଲାଇଫ ଷ୍ଟାଇଲ ଅଲଗା ଜ୍ଞାନ ଜୀବନ ଦୁଇଟା ଅଲଗା ଜୀବନଟା ଅଲଗା ଜ୍ଞାନଟା ଅଲଗା ଜ୍ଞାନଟା ଆମେ ଯେଉଁ ଲାଭ କରୁଛେ ଅର୍ଥ ପାଇଁ ଜୀବନ ପାଇଁ ଯେଉଁ ଜ୍ଞାନଟା ଅଛି ସେଟା ସେ ବିଦ୍ୟା ନାହିଁ ଜୀବନ ସେକୁ ଚଳେଇବା ପାଇଁ ଗୋଟେ ଜ୍ଞାନ ରହିଛି ସେଥିପାଇଁ ଗୁରୁ ଗୁରୁଜନ ପିତା ମାତା ଶାସ୍ତ୍ର ଏମାନଙ୍କୁ ଆମ ଜଣେ ବହୁତ ଜ୍ଞାନୀ ହେଇପାରେ କେତେ ବି ଜ୍ଞାନୀ ଥିଲେ ତୁମେ ଦେଖ ସଂସାରରେ କେତେ ବଡ଼ ବଡ଼ ଜ୍ଞାନୀ ଲୋକ ଥିଲେ ସେମାନେ ଯାଇ ପୁଣି ଗୁରୁ ଗ୍ରହଣ କରୁଥିଲେ କାହିଁକି ଗ୍ରହଣ କରୁଥିଲେ ସ୍ପିରିଚୁଆଲ ଜିନିଷ ଜାଣିଲେ ବି ସ୍ପିରିଚୁଆଲ ଲାଇଫରେ ଷ୍ଟ୍ରଗଲିଂ କରିକି ରହିବାଟା କଷ୍ଟ ସ୍ପିରିଚୁଆଲ ଜିନିଷ ଆଧ୍ୟାତ୍ମିକ କ'ଣ ମୁଁ ଜାଣିଛି ଆଧ୍ୟାତ୍ମିକ ସାଧନ ମୁଁ କରିପାରିବି ଆଇ ଏମ୍ ଏ କ୍ୟାପେବୁଲ ମୁଁ ଗୋଟେ କ୍ୟାପେବୁଲ ପର୍ସନ୍ କରିପାରିବି କିନ୍ତୁ ଆଧ୍ୟାତ୍ମିକ ଜୀବନରୁ ଚ୍ୟାଲେଞ୍ଜେସ୍ ଆସିବ ସେଇଟାକୁ ତୁମେ ଫେସ୍ କରି ନାହଁ ସେଇ ସମୟରେ ତୁମେ ଛାଡ଼ି ଦେଇପାର ସେମାନେ ଯେଉଁମାନେ ଫେସ୍ କରିଛନ୍ତି ସେମାନଙ୍କର ଏକ୍ସପିରିଏନ୍ସ ଅଛି ଦୁଇଟା ଏକ୍ସପିରିଏନ୍ସ ପ୍ରତ୍ୟକ୍ଷ ଆଉ ପରୋକ୍ଷ ଦୁଇଟା ଅନୁଭବ ନହେଲେ ତୁମର ପ୍ରତ୍ୟକ୍ଷ ପରୋକ୍ଷ ଅପରୋକ୍ଷ ଦୁଇଟା ଅନୁଭବ ରହିଲେ ହିଁ ଜଣେ ଜୀବନରେ ବଞ୍ଚିପାରେ ନା ବଞ୍ଚିପାରିବେ ଗୁରୁଜନଙ୍କୁ ଏଥିପାଇଁ ମାନନ୍ତି ଯେମିତି ଜଣେ ଶାଶୁକୁ ଏଥିପାଇଁ ମାନନ୍ତି ଗୋଟେ ବୋହୂ କାହିଁ ମାନେ ଶାଶୁ ଦିନେ କ'ଣ ଥିଲା ବହୁ ଥିଲା ଝିଅ ଥିଲା ତେଣୁ ସେ ତିନିଟା ଷ୍ଟେଜ୍ରେ ଏକ୍ସପିରିଏନ୍ସ ତା ପାଖରେ ଅଛି ତୁମେ ତାକୁ ଆଭଏଡ୍ କରିବ ମୁଁ ସେ କେତେ ଲୋକଙ୍କୁ ମାନିବିନି ନା ତୁମେ ସେଟା କରିପାରିବନି ତୁମର ସ୍ୱାମୀ ତେଲ ଝଗଡ଼ା କରିବ ତୁମର ପୁଅ ତେଲ ଝଗଡ଼ା କରିବ ଫ୍ୟୁଚର୍ରେ ତୁମେ ଜାଣିନ ତାର ସମସ୍ୟାଟା କ'ଣ ସେ ଭୋଗିସାରିଛି ନା ତେଣୁ ତାର ପରୋକ୍ଷ ଅପରୋକ୍ଷ ଯାକ ଯାଏ ଡାଇରେକ୍ଟ ଆଉ ଇନ୍ଡାଇରେକ୍ଟ ଏକ୍ସପିରିଏନ୍ସଟା ରହେ ସେଥିପାଇଁ ଆମର ଯେଉଁ ଭକ୍ତି ପଥରେ ଯେଉଁ ଗୁରୁ ଆମେ ଗ୍ରହଣ କରନ୍ତି ଏମିତି ଗୋଟେ ଫର୍ମାଲିଟି ନୁହେଁ ଯେ ଆମେ ଗୋଟେ ଗୁରୁ ଗ୍ରହଣ କରିଦେବା ସେ ଜ୍ଞାନୀ ଲୋକ ବା ନାଇଁ 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 ତାଙ୍କ ପାଖରେ ଦୁଇଟା ଜିନିଷ ରହିଛି ଭଗବାନଙ୍କର କୃପା ପ୍ରାପ୍ତ ହେଇକି ସେ ଏକ୍ସପିରିଏନ୍ସ ଯେଉଁ ଡାଇରେକ୍ଟ ଏକ୍ସପିରିଏନ୍ସ ଭଗବାନଙ୍କ କୃପାରେ କ'ଣ ଜୀବନରେ ପରିବର୍ତ୍ତନ ହୁଏ କେମିତି ଭଗବାନ କୃପା କଲେ ସବୁକିଛି ସମ୍ଭବ ହେଇପାରିବ ଏ ଅଭିଜ୍ଞତା ତାଙ୍କ ପାଖରେ ଅଛି ତୁମେ ଠିକ୍ ଭୁଲ ବିଚାର କର ମାନେ ହାଉ ଏଭର୍ ଇଣ୍ଟେଲିଜେଣ୍ଟ ୟୁ ମେ ବି ତୁମେ କେତେ ବଡ଼ ପଣ୍ଡିତ ଜ୍ଞାନ ବି ହୁଅ ତୁମ ପାଖରେ ସେ ଏକ୍ସପିରିଏନ୍ସ ନାହିଁ ଭଗବାନଙ୍କ କୃପାରେ କ'ଣ ହେଇପାରେ ଗୁରୁଙ୍କ କୃପାରେ କ'ଣ ସମ୍ଭବ ହେଇପାରେ ଆଉ ଗୁରୁଙ୍କର କୃପାଟା କେତେ ବଳବାନ ସେଟା ସେ ଏକ୍ସପିରିଏନ୍ସ ତୁମର ନାହିଁ ତୁମ ପାଖରେ କିଛି ନଲେଜ୍ ରହିଛି ଠିକ୍ ଅଛି ଇନ୍ଡାଇରେକ୍ଟ ଏକ୍ସପିରିଏନ୍ସ ତୁମ ପାଖରେ ଅଛି ଶାସ୍ତ୍ର ଜ୍ଞାନ ଅଛି ମାନେ ଡାଇରେକ୍ଟ ଏକ୍ସପିରିଏନ୍ସ ତୁମ ପାଖରେ ନାହିଁ କୃପା ଦ୍ୱାରା କ'ଣ ଜୀବନରେ ପରିବର୍ତ୍ତନ ହୁଏ ସେଟା ତୁମେ ଜାଣିନ ସେଥିପାଇଁ ତୁମେ ଡିଫିଟ୍ ହେଇଯିବ କିନ୍ତୁ ସେ ଦୁଇଟା ଏକ୍ସପିରିଏନ୍ସ କାହା ପାଖରେ ଅଛନ୍ତି ଗୁରୁଙ୍କ ପାଖରେ ସେଥିପାଇଁ ସେ ଗୁରୁ ସେ ଗୁରୁଙ୍କ କୃପାରେ କେମିତି ଜୀବନ ପରିବର୍ତ୍ତନ ହୁଏ କୃପା ଦ୍ୱାରା ଜୀବନ କେମିତି ସମସ୍ତ ସମାଧାନ ହୁଏ ସେଟା କେମିତି ଗୋଟେ ଫୋର୍ଥ ଡାଇମେନ୍ସନ୍ର ଜିନିଷ ସେଟା କେମିତି ଡିସେଣ୍ଡ ହେଉଛି ସେଟା କିଭଳି ଆରେଞ୍ଜମେଣ୍ଟ ହେଉଛି ନା ଆମେ ଜଣଙ୍କୁ କହିବା ତୁମେ କୃଷ୍ଣ ତୁମ ଜୀବନରେ ସବୁ ଆରେଞ୍ଜମେଣ୍ଟ କରି ତୁମେ କ'ଣ ବିଶ୍ୱାସ ଆସିଛ ନା ମୁଁ ଚେଷ୍ଟା କରିବିନି କିଛି କରିବିନି ମୁଁ କ'ଣ କୃଷ୍ଣ ମୋତେ ବିଶ୍ୱାସ ଇଏ କରିବି ସେ କେବେ ବି ବସିପାରିବନି ସେ କେବେ ବସିପାରିବନି କେମିତି କୃଷ୍ଣ ମୋତେ ମେଣ୍ଟେନ୍ କରିବେ କେମିତି ମୁଁ ଚଳିବି କେମିତି ମୋର ଲାଇଫ୍ କ'ଣ ହବ ସେ କେବେ ଜଣେ ବିଶ୍ୱାସ କରିପାରିବନି ସେ ଟ୍ରାଏ କରୁ କିନ୍ତୁ କୃଷ୍ଣଙ୍କର ଯେଉଁ ଇଚ୍ଛାଟା ସେଇ ହିସାବରେ ହବ କିନ୍ତୁ ସେ ଟ୍ରାଏ କଲାଟା ତାକୁ ସାଟିସ୍ଫାଏ ମୁଁ ଚେଷ୍ଟା କଲି ନାଇଁ 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 କିନ୍ତୁ ଜଣେ ରିଏଲାଇଜ୍ କଲେ ସେ କ'ଣ କରିବ ସେ ଟୋଟାଲ ଡିପେଣ୍ଡେଣ୍ଟ ହବ ଆକ୍ଚୁଆଲି ମୁଁ ମୋ କର୍ତ୍ତବ୍ୟ କରୁଛି କିନ୍ତୁ ଟ୍ରାକ୍ଟା କୃଷ୍ଣ ମୋ ପାଇଁ ଗୋଟେ ଟ୍ରାକ୍ ରଖିଦେଇଛନ୍ତି, ସେଇ ରାଇଲିନ ମୋତେ ଯିବାକୁ ପଡ଼ିବ, ସେଇଟାକୁ ମାଷ୍ଟର ପ୍ଲାନ୍ ବୋଲି କୁହାଯାଏ। ତୁମେ ଯେତେ ଭଲ ଗୋଟେ ପ୍ଲାନ୍ ତିଆରି କରିକି ତୁମେ ଇଞ୍ଜିନିୟର ପାଖକୁ, ଇଞ୍ଜିନିୟର କହିବ ନା ଏମିତି ଘର ହେଇପାରିବନି, ଇଞ୍ଜିନିୟର ତୁମେ ପ୍ଲାନ୍ଟା ଦେବ ନା, ମୋର ଏମିତି ଦୁଇଟା ବାଥରୁମ୍ ହେବା ଦରକାର, ଏଇଟା ଦରକାର, ସିଏ ପକେଇବ କେଉଁଠି ବିମ୍ ପଡ଼ିବ କେଉଁଠି ଘର ପଡ଼ିବ, କାହିଁକି ସେ ଜାଣିଛି ତାର ଏକ୍ସପିରିଏନ୍ସ ରହିଛି। ତୁମେ ଆଇଡ଼ିଆ ଖର୍ଚ୍ଚ କରିଦେଲେ ପଇସା ତୁମେ ଖର୍ଚ୍ଚ କରିବ, ଘରେ ତୁମେ ରହିବ, କିନ୍ତୁ ସିଏ ମାଷ୍ଟର ପ୍ଲାନ୍ଟା ସିଏ ଦେବେ। ଭଗବାନ ଆମକୁ ଏତିକି ସାହାଯ୍ୟ କରୁଛନ୍ତି, ପରମାତ୍ମା କୃଷ୍ଣ ଆମକୁ ଏତିକି ସାହାଯ୍ୟ କରୁଛନ୍ତି, ଆମେ ମଣିଷ ଶରୀରରେ ରହିବା, ପିଲାଛୁଆ ସଂସାର ନେଇକି ରହିବ, କିଏ ତ୍ୟାଗୀ ହବ କି କ'ଣ ହବ, କିନ୍ତୁ ପ୍ଲାନ୍ଟା ତୁମେ ମୋ କତୁରୁ ନିଅ, କୃଷ୍ଣ ଏତିକି ଚାହୁଁଛନ୍ତି। ଆଉ ଏଠି ପ୍ଲାନ୍ ଆଣିବାକୁ ହେଲେ କ'ଣ ଦରକାର ଭାବିଲେ, ପ୍ଲାନ୍ ଆଣିଲେ କ'ଣ ଦବ, ତୋତେ ଆଣିନ ତୋର ମାଗଣା ସବୁବେଳେ, ଆଉ ତୁମେ ଆଉ କେଉଁଠୁ ଜାଣିବ, ତୁ କହିବ ଆଉ ଟିକେ କରିଦେଲ ଆମର ଠାକୁରଙ୍କ କଥା, ଆମ ଠାକୁର ଭକ୍ତ, ତୁମେ ପ୍ଲାନ୍ ଆଣିଲେ ଲକ୍ଷେ ହିସାବରେ ଦେବାକୁ ପଡ଼େ। ମୁଁ ଯେତେବେଳେ ଏଇ ଯୋଉ ମାୟାପୁର ସେ ବିଲ୍ଡିଂ କଲି, ମୋତେ କହିଲା ଯେତେ ଲକ୍ଷ ସେତିକି ଟଙ୍କାର, ମାନେ ସେତେ ହଜାର ନା କ'ଣ ଗୋଟେ କହିଲା, ନା ମୁଁ ଭଗବାନ ପଇସା ଦେବିନି, ମୁଁ କ'ଣ ପ୍ଲାନ୍, ମୁଁ କ'ଣ ପ୍ଲାନ୍ ଜାଣିନି, ମା ହେଡ଼ ମିସ୍ତ୍ରୀ ଧରିଲି ଯେଉଁ ମାୟାପୁର ଯୋଉ ଆମର ସେ ଯୋଉ ଗୁରୁଦେବଙ୍କର ଯୋଉ ଘରଟା ହେଇଛି ରହିବା ପାଇଁ, ମୁଁ ସେ ଟୋଟାଲ ମୋର ହେଡ଼ ମିସ୍ତ୍ରୀର ପ୍ଲାନ୍, ମୁଁ ଖାଲି ଯୁକ୍ତ କରିବି କାହିଁକି ଏଇଟା ହବନି, ମୋତେ ବୁଝା ମୋର କଥାରେ, ମୋତେ ବୁଝେଇଦେଲେ ମୁଁ ବୁଝିବି, ନହେଲେ ମୋ ମୁଣ୍ଡ ଯେଉଁଟା ପ୍ରସ୍ତୁତ କରି ସେ ବିଲ୍ଡିଂରେ ଆମେ କୌଣସି ଷ୍ଟ୍ରକ୍ଚର କୌଣସି ରଖିନୁ, ତଳେ ଫାଉଣ୍ଡେସନ କିଛି ନାହିଁ, ପିଲର ନାହିଁ, ସେଠି ସେଠି ଇଟାର ଘର, ସେଠି ମୁଁ କହିଲି ନା ମୁଁ କଂକ୍ରିଟ ଲଗେଇବିନି, ମୁଁ କଂକ୍ରିଟ ଘୃଣା କରେ ସେ ଘରେ, ସେ ବିଲ୍ଡିଂ ଯେଉଁ ହେଇଛି, ମୁଁ ହେଡ଼ମିସ୍ତ୍ରୀ କହିଲି ତୁମେ ମୋତେ ପ୍ଲାନ୍ ଦିଅ, ବ୍ରିଟିଶର୍ସ ମାନେ ଯେମିତି ଘର କରିଛନ୍ତି ମୁଁ ସେମିତି ଘର କରିବି, ସେ ମୋତେ କହିଲେ ଏଇଟା ଏମିତି ହବନି, ସେଇଟା ଯଦି ହବନି ଏମିତି କାହିଁକି ନହବ, ମୋତେ ବୁଝାଅ ତୁମେ, ତେଣୁ ସେଠି ଯୋଉ ସିଡ଼ି ଗୋଟେ ହେଇଛି ଦେଖିବ, ତୁମେ ଗଲେ ଦେଖିବ ସିଡ଼ି ହେଇଛି ଆଗକୁ ପଛକୁ ଯିବା ନାହିଁ, ମୁଁ ନିଜେ ପ୍ଲାନ୍ ତିଆରି କଲି, ନାଇଁ ଆଗର ଘର ମୋର ସିଡ଼ି ରହିବନି, ଏଟା ଏଟା ମୋର ଗୁରୁଦେବଙ୍କ ଘର ନା, ଏଠି ଯିଏ ଆସିବ ଗୋଟେ ଆଗ ସିଡ଼ି ଘରଟା ଗୋଟେ ଉପରେ ଠିଆ ହେଇକି ରହିଥିବ, ଏଇଟା ହବନି, ଏଠି ଗୋଟେ କୁଞ୍ଜ ଭଳିଆ ଉପରେ ହବ, ସିଡ଼ି ଘରଟା ପଛକୁ ସିଫ୍ଟ ହବ, ଏଇଟା କେମିତି ହବ ନା, କଥା ହେଇପାରିବନି, ମାନେ ହବ ତୁମେ କାହିଁକି ଏଠି ଛାତ, ଏଠୁ ଗୋଟେ ଯାଅ ସେଠି, ସିଡ଼ିଟା ସେଠି କର, ଏଟା ମୁଁ ପ୍ଲାନ୍ ଦେଲି, ଆମକୁ ଇଞ୍ଜିନିୟର ନୁହେଁ, କିନ୍ତୁ ମୁଁ ତାର କତୁରୁ ବୁଦ୍ଧି ଆଣିଲି, ଇଞ୍ଜିନିୟର କତୁରୁ କାମ କରିବାକୁ ହେଲେ କ'ଣ ପଇସା ଦେଇକି ତୁମ ପ୍ଲାନ୍ ଆଣିବାକୁ ପଡ଼ିବ, କିନ୍ତୁ ଗୁରୁଙ୍କ ଭଗବାନ ଗୁରୁଙ୍କ ପାଖରୁ ପଇସା ଦେଇକି ପ୍ଲାନ୍ ଆଣିବାକୁ ପଡ଼େ ନା, ତାକୁ ତ କହିଲେ ଶ୍ରଦ୍ଧାରେ ଆଣିବାକୁ ପଡ଼େ, ସେତିକି ଗୋଟେ ଯିବ ରାଜି ନାହିଁ, ପଇସା ତୁମର, ଘର ତୁମର, ପ୍ଲଟ ତୁମର, ଖାଲି ଇଞ୍ଜିନିୟର କତୁରୁ ପ୍ଲାନ୍ ଆଣିଛ ପଇସା ଦେଉଛ, ସେଟା ତୁମେ ସଂସାରରେ ବଞ୍ଚିବ, ତୁମେ ସୁଖରେ ରହିବ, ତୁମ ପଇସାରେ ଯେ ଗୁରୁ କୃଷ୍ଣ ଚଳୁଛନ୍ତି ତା ନୁହେଁ, କିନ୍ତୁ ତୁମେ କେବଳ ପ୍ଲାନ୍ଟା ଆଣିବ ସେତିକି, ସେତିକି ଯିବ ବି ରାଜି ନାହିଁ, କାହିଁକି ନା ତାର ଗୋଟେ ଯୋଜନା କ'ଣ ରହୁଛି, ମୁଁ ଏଇ ଭାବରେ ବଞ୍ଚିବି, ନାହିଁ ତୁମେ ସେମିତି ବଞ୍ଚିପାରିବନି, ଠକିଯିବ, ଜୀବନଟା ତା ନୁହେଁ, ଆଉ ଗୁରୁ କ'ଣ ଭଗବାନ କି ଜଣେ ସିଏ କେମିତି ଜାଣିଦେବେ ଏଇଟା କ'ଣ ହବ ନା, ସିଏ ଦେଖିବେ ତାଙ୍କ ଗୁରୁଙ୍କର ଜୀବନ କ'ଣ ଥିଲା, ତାଙ୍କ ଜୀବନ କ'ଣ, ଆଚାର୍ଯ୍ୟଙ୍କ ଜୀବନ କ'ଣ, ଶାସ୍ତ୍ର ଜୀବନ କ'ଣ, ଇଆର ସ୍ୱଭାବଟା କ'ଣ, ସେ ସବୁଟା ଟାଲି କରିବେ, ଗୋଟେ ଜୀବଟା କ'ଣ, ଶାସ୍ତ୍ର କ'ଣ କହୁଛି, ଶାସ୍ତ୍ର ହିସାବରେ ଜୀବର ସ୍ୱଭାବଟା କ'ଣ, ଗୁରୁ ଆଚାର୍ଯ୍ୟ ମାନେ କ'ଣ ଶିକ୍ଷା ଦେଇଛନ୍ତି, ଆଉ ମୋ ଜୀବନରେ ଅନୁଭବଟା କ'ଣ, ତାହେଲେ ତାକୁ ବିଭିନ୍ନ ଅପସନ୍ ଦେବ, ଠିକ ଅଛି ତୁମେ ଏ ଅପସନରେ ଯା କି ବାପା ଏ ଅପସନରେ ଯା, ଏମିତି ଯା ସେମିତି ଯା, ଗୋଟେ ଜୀବକୁ କେବଳ ସୁନ୍ଦର ଯୋଜନା ଭଗବାନ ଦିଅନ୍ତି, ଅର୍ଜୁନଙ୍କୁ ଭଗବାନ କାହିଁକି ଏତେ ଗୋଟେ ଗୋଟେ ପରପ୍ଲେକ୍ସିଟିରେ କହୁଛନ୍ତି, ଗୋଟେ କମ୍ପ୍ଲେକ୍ସ ଲାଇଫ ଯାହା କୁହନ୍ତେ, ଗୋଟେ ଡିଲେମାର ଅର୍ଜୁନ ପଡ଼ିଯାଉଛନ୍ତି, ଭଗବାନ ତାଙ୍କୁ ମୋହିତ କରିଛନ୍ତି, ସେ ନିତ୍ୟ ପାର୍ଶ୍ୱଦ, କିନ୍ତୁ ଆମମାନଙ୍କ ପାଇଁ ଆମ ଜୀବନରେ ବହୁତ ବଡ଼ ଗୋଟେ ସମସ୍ୟା ଅଛି, ଏଇଟା ଗୋଟେ ବ୍ୟାଡ୍ ବାର୍ଗେନିଂ ନା, ମଣିଷ ସ୍ୱର ଲାଭ କରିବା ଗୋଟେ ବ୍ୟାଡ୍ ବାର୍ଗେନିଂ, କାରଣ ତୁମେ ଦେଖ ମୁଁ ଏଇ ବସିକି ଏଇ ଦୁଇ ତିନି ଦିନ ତଳେ ଚିନ୍ତା କରୁଥିଲି, ସେ ରାତିରେ ରାତି ଏଗାରଟା ସାରଟା ମୁଁ ଚିନ୍ତା କରୁଥିଲି, ଦେଖ ଗୋଟେ ଜୀବ ସବୁକିଛି ଛାଡ଼ିଦେବ, ସେ ଚାହୁଁଛି ମୁଁ କୃଷ୍ଣଙ୍କୁ ଡାକିବି, ଭଗବାନଙ୍କୁ ଡାକିବି, ତାର କିଛି ଡିଜାୟାର ବି ନାହିଁ, ମୁଁ କ'ଣ ଡାକିବି, ମୋର କୃଷ୍ଣ ଦରକାର, ମୋର ପ୍ରଭୁ ଦରକାର, ତାର ଅଲଗା କିଛି କାମନା ନଥିଲେ ବି ଭଗବାନ ତାର ଦରକାର, ସେଥିପାଇଁ ତାର ଯୋଉ ଲାଳସାଟା ବି ସେଟା ତ ସେ ନିଜେ କ୍ରିଏଟ୍ କରିପାରିବନି, ମୋର ପ୍ରଭୁ ଦରକାର, ମୋର ଆଉ କିଛି ଦରକାର ନାହିଁ, କିନ୍ତୁ କେହି କହିବେ ମୋର ଟଙ୍କା ଦରକାର ନାହିଁ ବୋଲି, ଭଲ ଖାଇବା ମୋର ଦରକାର ବୋଲି କିଏ କହିବେ, ଦେଖ ବଡିଲି ଜିନିଷଟା ନିଜେ ନିଜେ ଚାଲି ଆସୁଛି, କିନ୍ତୁ ଆଧ୍ୟାତ୍ମିକ ଜିନିଷଟାକୁ ନିଜେ ନିଜେ ଆସୁନି, ଏଠି କ'ଣ ଯୋଜନାରେ ନିଜର କିଛି କାର୍ଯ୍ୟ କରେ ନା, କିନ୍ତୁ ଆମ ତରଫରୁ ଆମ ଲାଇଫରେ କେବଳ ଗୋଟିଏ ଜିନିଷ, ଆମ ଲାଇଫରେ ସବୁଠୁ ବଡ଼ ଜିନିଷ ହେଲା ଏ ଦୁଇଟା ପ୍ରିନ୍ସିପଲ ଯେ ଫଲୋ କରେ ଆଧ୍ୟାତ୍ମିକ ଜୀବନରେ ସେ ବହୁତ ଶୀଘ୍ର ପ୍ରୋଗ୍ରେସ କରିଯାଏ, ଆଉ ସେଇଟା ହେଉଛି ଗୁରୁ ବୈଷ୍ଣବଙ୍କର କୃପା, ଜଣଙ୍କର ସିମ୍ପ୍ଲିସିଟି ଆଉ ତାର ଡିପେଣ୍ଡାନ୍ସ, ଏ ଦୁଇଟା ହେଉଛି ଭକ୍ତି ଜୀବନର ଗୋଟେ ଦୁଇଟା ଟ୍ରାକ୍ ଭଳିଆ, ଯେହେତୁ ରେଲୱେରେ ଯାଏନି କ'ଣ ଏଇଟା କୁହାଏ ଲାଇନ ପଟରୀ, ତାକୁ ହିନ୍ଦୀରେ କୁହନ୍ତି ଦୁଇଟା ଧାରଣା କୁହନ୍ତି, ରେଲ ଧାରଣା, ରେଲ ଧାରଣାଟା କେମିତିକା, ତାର ସ୍କେଲ ପକେଇ ମେଜର କରାଯାଏ, ମୁଁ ରେଲ ଲାଇନ କରର ଥିଲି ତମେ ଦେଖେ, ଦିନେ ଥିଲା ମୁଁ ସେ ରେଲ ଲାଇନ କରର ହିଁ କାଦ ହଉଥିଲି,
ମୋର ରେଲ ଲାଇନ କରେ ହିଁ ଗାଧୋଉଥିଲି, ବାଥରୁମ ବି ନଥିଲା, ଆସିକି ଗୋଟେ କିଲୋମିଟର ଆସିକି ଗାମୁଛା ପାଲଟି ରେଲ ଲାଇନ ଗଲେ ଡ୍ରେସ ରଖିକି ମୁଁ ଗାଧେଇକି ଯିବି। ସେ ରେଲ ଲାଇନ ଗଲେ ସବୁ ସ୍କେଲ ମାପନ୍ତି ସେମାନେ ସ୍କେଲ, କାରଣ ଟିକେ ଯେମିତି ଅପଡାଉନ ନ ହବ, ଅପଡାଉନ ହେଲେ ଗାଡ଼ି ପଲଟି ମାରିଯିବ। ସେ ପ୍ରତିବେଳେ ତାଙ୍କର ସବୁ ଛୋଟ ଗୋଟେ ଗାଡ଼ି ଅଛି ସେ ଆସେ। ମୁଁ ଏ କଥା କାହିଁକି କହୁଛି, ସେଥିରେ ଯେମିତି ସବୁବେଳେ ବାଲାନ୍ସ ରୁହେ, ତା ଡିଷ୍ଟାନ୍ସଟା ସମାନ ରହିବା ଦରକାର, ଏଟା ଅପଡାଉନ ହବନି ଟ୍ରାକ। ସେଭଳି ଜୀବନରେ ସରଳତା ଆଉ ଡିପେଣ୍ଡାନ୍ସ ଦୁଇଟା ଏଇଭଳି ଟ୍ରାକ। ତୁମର ସରଳତାଟା ଯେତେ ବଢ଼ିବ ଗୁରୁ ବୈଷ୍ଣବ ପ୍ରତି, ତୁମ ନିର୍ଭରଶୀଳତା ବଢ଼ିଯିବ, ଏଟା ଆଉ ତୁମ ଗାଡ଼ିଟା ଆରାମସେ ଚାଲିବ। ଆଉ ଡିପେଣ୍ଡାନ୍ସି ସିମ୍ପ୍ଲିସିଟିରେ ସବୁ ଜିନିଷ ଗୁଡ଼ା ରିଭିଲିଂ ହୁଏ। ତୁମେ ତୁମର ଜ୍ଞାନ ଥାଉ ନ ଥାଉ, ବାଲ୍ମୀକିକୁ ବହୁତ ଜ୍ଞାନ ନଥିଲେ, ସେ କଣ ରାମାୟଣ ପୂର୍ବରୁ ଆଉ କିଛି ଶାସ୍ତ୍ର ପଢ଼ିଥିଲେ କି ମୋତେ କୁହ? ତୁମେ ତ ଏଇ ପାଠ ଆସିକି ସ୍କୁଲରେ ଜଏନ୍ କରିକି କ'ଣ ଗୀତ ଭାଗବତ ପଢ଼ିଦେଇକି 2-4 ଘଣ୍ଟା ଭିତରେ କି 2-4 ବର୍ଷ ଭିତରେ ତୁମେ କହୁଛ ମୁଁ ପଣ୍ଡିତ ହେଇଗଲି, ସେ କ'ଣ ପଢ଼ୁଥିଲେ ମୋତେ କୁହ? ସେ ନ୍ୟୁ ସ୍କ୍ରିପ୍ଚର ଲେଖିଲେ, ଯେଉଁଟା ଭଗବାନଙ୍କର ଲୀଳା ଯେଉଁଟା ହବ, ସେ ପଢ଼ିନଥିଲେ? ରାମାୟଣ ପଢ଼ିଥିଲେ କି? ନାରଦ ବନ୍ଧ କୌଣସି ପ୍ରବଚନ ଦେଇଥିଲେ କି? ଏସବୁ ପ୍ରାକ୍ଟିକାଲ ଜିନିଷ, କିଛି ଜ୍ଞାନ ଆବଶ୍ୟକ ନାହିଁ। ଯଦି ଗୋଟେ ଜିନିଷ କୁହାଯିବ କିଛି ଜ୍ଞାନ ଆବଶ୍ୟକ, ତାକୁ ଇରେଡିକେଟ୍ କରିଦେବା ଦରକାର। ଯେହେତୁ ଆମ ମୁଣ୍ଡରେ କିଛି ମେଟେରିଆଲ ନଲେଜ ଅଛି, ଆକୁ କାଉଣ୍ଟ୍ରାକ୍ଟ କରିବା ପାଇଁ ଆମେ ଏଗୁଡ଼ା ପଢ଼ୁଛେ। ଆମର ଗୋଟେ ସ୍ୱାଭାବିକ ସଂସ୍କାର ନାହିଁ, ସେଥିପାଇଁ ଆମେ ପଢ଼ୁଛେ। ଏଇଟା ଆମେ ଡିଷ୍ଟର୍ବାନ୍ସ କ୍ରିଏଟ୍ କରୁଛେ ନା, କାହିଁକି ଗୀତ ଭଗବାନ କାହିଁ କୃଷ୍ଣ ହେବେ, କାହିଁକି ମୁଁ ତାଙ୍କୁ ବିଗ୍ରହ ପୂଜା କରିବି, ଏଗୁଡ଼ା ଆମର ଅଛି ନା, ସେଥିପାଇଁ ଆମକୁ ଆକୁ କନ୍ଭିନ୍ସମେଣ୍ଟ ଦରକାର। ମୋତେ କୁହ ବାଲ୍ମୀକି କ'ଣ ଶାସ୍ତ୍ର କରୁଥିଲା ଗୁରୁ? ସେ ତ ଡାଇରେକ୍ଟ ମାରୁଥିଲେ, କ'ଣ ଦଶରଥନାକର ପଶୁ ମାରୁଥିଲେ, ଯଦି ସେଇଠି ରାମନାମ କଲେ ଯେ ପଶୁ ମାରିବା ଲୋକ ସେ ସ୍କ୍ରିପ୍ଚର ଜାଣିଥିଲେ କି? ଯଦି ଜାଣିଥିଲେ ତାହେଲେ ପାପ, ସେ ପାପଟା କ'ଣ ଜାଣିଥିଲେ? ଯଦି ଜାଣିଥାନ୍ତା ତାହେଲେ ତା ନାରଦମାନେ ପଠେଇଥାନ୍ତି ତା ସ୍ତ୍ରୀକି ପଚାରେ। ଦେଖ ସ୍କ୍ରିପ୍ଚର କିଛି ତାଙ୍କର ନଥିଲା, ରିଭିଲିଂ ହେଇଗଲା। କାହିଁକି ନା, ସେ ସିମ୍ପ୍ଲିସିଟି ସରଳ ଥିଲା, ସାଧୁ ଏତେ ସରଳ ଥିଲା ନା, ନାରଦମାନେ କହିଦେଲେ, ମରା କହିଦେଲେ, ମରାଟାକୁ ମନ୍ତ୍ର ବୋଲି ଗ୍ରହଣ କରିନେଲେ। ସିମ୍ପ୍ଲିସିଟି, ସିମ୍ପ୍ଲିସିଟିଟା କ'ଣ କରେ, ଇଟ୍ ଟର୍ନ୍ସ ଟୁ ଡିପେଣ୍ଡେନ୍ସି। ତୁମ ସରଳତା ରହିଲେ ତୁମ ନିର୍ଭରତାଟା ବଢ଼ିବ, ଭଗବାନଙ୍କ ଉପରେ, ଈଶ୍ୱରଙ୍କ ଉପରେ ନିର୍ଭରତା ବଢ଼ିବ। ଆଗରୁ ସବୁଆଡ଼େ ଗାଡ଼ିରେ ଲେଖା ହଉଥିଲା, ବର୍ତ୍ତମାନ ତାକୁ କିଛି ନାହିଁ ଗାଡ଼ିରେ, ବା ଗାଡ଼ିରେ ପପୁ ଚିଙ୍କୁ ଲେଖା ହେଲାଣି ଆଉ ଭାବିଲେ ବୁଝିବେନି। ଆଗରୁ କ'ଣ ଲେଖା ହଉଥିଲା? ଈଶ୍ୱର କେଉଁଠି, ତୁମର କିଛି ମନ ନାହିଁ ଆଉ, ତୁମ ମୁଣ୍ଡରେ ଖାଲି ସଂସାର, ଆଉ କିଛି ତୁମେ କେଉଁଠୁ ଦେଖୁନ କି ଜାଣୁନ କିଛି କରୁନ। ମା ତାରିଣୀ ଭରସା ଦେଖିନ, ଦେଖିନ ତ ମା ତାରିଣୀ ଭରସା, ସବୁ ଖାଲି ଭରସା ଭରସା ଲେଖା ହେଇଥିବ। ମୁଁ ଏଇଟା ସବୁଆଡ଼େ ଦେଖେ, ଆଗରୁ ମା ତାରିଣୀଙ୍କର ଭରସା, ବେଶୀ ତାରିଣୀଙ୍କର ଇଏ କରନ୍ତି, ସବୁ ଭରସା ଲେଖନ୍ତି। ସେଇଟା କ'ଣ ଗୋଟେ ଭଲ ଗୁଣ ଭାରତୀୟ ଲୋକମାନଙ୍କର? ମୁଁ କେତେ ଜିନିଷଟା ମୁଁ ଦେଖୁଛି ଏଇ 5 ବର୍ଷ ଭିତରେ, ଏଇ ମୋବାଇଲ ଇଣ୍ଟରନେଟ୍ ଯୁଗରେ ପୁରା ନଷ୍ଟ କରିଦେଲା ଗୋଟେ ଲୋକର ସରଳତାର, ନଷ୍ଟ କରିଦେଲା ସିମ୍ପ୍ଲିସିଟି। ସବୁ ଭରସା ଲେଖୁଥିଲେ, ପିତାମାତାଙ୍କର ଆଶୀର୍ବାଦ ଲେଖା ହେଇଥିବ, ଦେଖିବ ମା ଜାଗୁଳେଇ ଭରସା, ଗାଁ 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 ମନ୍ଦିର ଗୁଡ଼ାକ ତା ଗାଡ଼ିରେ ଲେଖା ହେଇଥିବ। ସେ ଗାଡ଼ି ଗୋଟେ ଭୁବନେଶ୍ୱର ଆସ, ମୁଁ ଦେଖେ ସ୍କୁଟର ଆଗରେ ଲେଖିଥିବେ, ଆରେ ସେ ଗୋଟେ ଲୋକଟା ଗାଡ଼ି ଖଣ୍ଡେ କରୁଛି, ସେ ଗାଡ଼ିଟାକୁ ଚଲାଉଛି, କାହା ଉପରେ ନିର୍ଭର କରୁଛି? ଦେଖ ତାର ସେ ନିର୍ଭରତା ଶିଖିଗଲାଣି, ଡିପେଣ୍ଡେନ୍ସ ଶିଖିଗଲାଣି ନା। ବର୍ତ୍ତମାନ ଯେଉଁ ପାଇଲଟ ମାନେ ଯାଉଛନ୍ତି, ସେମାନେ କାହାକୁ ଚଳାଉଥିବେ ହଉଥିବେ, ମୁଁ ତ କାଇଁ ଜାଣିନି କାହିଁ। ସେ ଯେଉଁ ସେ ଗ୍ରେଭ୍ରେ ଯାଉଛନ୍ତି ସେ ପାଇଲଟ ମାନେ, ଇଣ୍ଟରନ୍ୟାସନାଲ ପାଇଲଟ ମାନେ, ସେ ପୁରା ତାଙ୍କୁ ତ ସାଲୁଟ ଲଗାଉଛନ୍ତି ସବୁ ଲୋକ ଆଉ। ସେ ଗଲେ ଭିତରେ ଯେଉଁ ଗ୍ରେଭ୍ରେ ଯାଉଥିବେ ସେ ଗଲେ, ଆଉ ସେ ବି ଭଗବାନ ଚିନ୍ତା କରିବେ, କାରଣ ସେ ମରିବେ ନା ଆଗେ। ଡିପେଣ୍ଡେନ୍ସଟା ଗୋଟେ ଜିନିଷ ବହୁତ ବଡ଼, ନିର୍ଭରଶୀଳ ଶିଶୁଟା କାହିଁକି ମା ତାର ଯତ୍ନଟା କାହିଁକି ଶିଶୁର ନେଉଛି, ଶିଶୁ ଚିନ୍ତା କରେନି, ମା କାହିଁକି ତାର ଯତ୍ନ ନେଉଛି, ମା ଜାଣିଛି ଇଏ ମୋ ଉପରେ ପୁରା ନିର୍ଭର କରୁନିଛି, ଇଏ ମୋ ବିନା ସେ ଯେତେ ଖେଳ ବୋଲୁ ଯାହା କରୁ ମୋ କତିକି ହିଁ ଆସିବ। ଭଗବାନ କୃଷ୍ଣ କେବଳ ଗୋଟେ ଚାହାନ୍ତି ଜୀବ ପାଖରୁ, ମୋ ଉପରେ କେତେ ନିର୍ଭର କରୁଛି, ସେ କେତେ ସକ୍ସେସ ପାଇଲା ମେଟେରିଆଲ ଲାଇଫ୍ରେ, ସେଟା ବଡ଼ ଜିନିଷ। ତୁମେ ଏଠି ଯେତେ ଜିନିଷ ପାଇଯାଇଛ ଜୀବନରେ ସେଟା ବଡ଼ ଜିନିଷ ନୁହେଁ, କାରଣ ତୁମ ପାଇଁ ଚ୍ୟାଲେଞ୍ଜେସ ରହିଛି, ଯେହେତୁ ବଡି ରହିଛି, ବଡି ମାନେ ଗୋଟେ ଚ୍ୟାଲେଞ୍ଜେସ, ଏଟା ଗୋଟେ ବ୍ୟାଡ୍ ବାର୍ଗେନିଂ, ଡିଜିଜ୍ ଆସିବ ହିଁ ଆସିବ, ରୋଗ ଆସିବ କି ନାହିଁ ଆସିବ। ଯେତେ ତୁମେ ସୁନ୍ଦର ପରିବାର କରିଥାଅ ତା ଭିତରେ ଗୋଟେ ଡିସଏଗ୍ରିମେଣ୍ଟ ଆସିବ, କ'ଣ ଡିସଏଗ୍ରିମେଣ୍ଟ ଆମର କ'ଣ କୁହାଯାଏ, ମନୋମାଳିନ୍ୟ, ମନୋମାଳିନ୍ୟ ଆସିବ। ଆମେ ସବୁ ଫ୍ୟାମିଲି, ତୁମମାନଙ୍କର କିଛି ଏକ୍ସପିରିଏନ୍ସ ନାହିଁ, ଆମମାନେ ସବୁ ଫ୍ୟାମିଲିରେ ଚଳିକି ଆସୁଛୁ ନା, ଆମେ ସବୁ ଦେଖିଛୁ, ମାନେ ମନୋମାଳିନ୍ୟ ଏମିତି ହେଇଯିବ, ଗୋଟେ ବୋଉଟା ଶାଶୁକୁ ଏମିତି କଥା କହିଦେବ, ଶାଶୁ ଖାଇବେନି ରାତି ରାତି, 2 ଦିନ ଖାଇବେନି, ଗୋଟେ ଦିନ ଖାଇବେନି, ସେ କାନ୍ଦିବ ଘରେ ଗୋଟେ, ମାନେ ସେ କାରଣ ତାକୁ ସିଏ ଏତେ ସବୁ କରିଛି ନା, ତାକୁ ବହୁ ଗୋଟେ କହିଦେଲା, ତେଣୁ ମନୋମାଳିନ ହେଇଗଲା। ଆଜି ବହୁ ସବୁ କରିବ ରୋଷେଇବାସ କରି ସେ ଖାଇବନି, କ'ଣ କହିଦେଲା? ଜୀବନଟା କେତେ ଏତେ ସହଜ ନୁହେଁ, ଯେକୌଣସି ହିସାବରେ ତୁମେ ଯୋଉ ବାଟ ନିଅ ଅସୁବିଧା ରହିଛି। ସେଥିପାଇଁ ଯୋଉ ଭରସାଟା ଯୋଉ ରହିଲା, ସରଳତା ଆଉ ଡିପେଣ୍ଡେନ୍ସ, ଭଗବାନ ଏଇଟା ଶିଖୁଛନ୍ତି ଅର୍ଜୁନକୁ, ଆଉ ତୁମେ ଗୀତାରେ ଦେଖିବ ସିକ୍ରେଟ ଗୁଡ଼ା ଏଇଠି ରହିଲା ନା, ସେସବୁ ଲାଷ୍ଟକୁ କହୁଛୁ ସର୍ବଧର୍ମାନ, କିନ୍ତୁ ମଝିରେ ମଝିରେ ଏଇଟା ସବୁ ବାଡ଼େଇଛନ୍ତି, ମୋତେ ଅର୍ପିତ କର୍ମ କର, ମୋ ଉପରେ ଶରଣ ଯାଅ, ସବୁବେଳେ କହୁଛନ୍ତି ନା, ଏଇ ଜିନିଷଟାକୁ ସବୁବେଳେ ଇଣ୍ଡିକେଟ୍ କରୁଛନ୍ତି. ଆଉ ଆମ ଜୀବନଟା ସିନା ଏଥିପାଇଁ ସରଳ ହେଇଯାଏ, ଗୁରୁ ବୈଷ୍ଣବ ଯେ ଆଶ୍ରିତ ହେଇଯାନ୍ତି, କୃଷ୍ଣ ଅଛନ୍ତି, ଗୁରୁ ବୈଷ୍ଣବ ମାନେ ଅଛନ୍ତି, ମୋର ଦାୟିତ୍ୱ ନାହିଁ, ମୁଁ କ'ଣ କରିପାରିବି, ମୋ ତରଫରୁ ମୁଁ ଯେତିକି ଚେଷ୍ଟା କରିବା କଥା କରିବି, ତାପରେ ଯାହା କୃଷ୍ଣଙ୍କର ଇଚ୍ଛା. ଏଇଟା ସରଳ ସୂତ୍ର, ୟା ଛଡ଼ା ତୁମେ ଆଉ ପ୍ଲାନ୍ ବୋଲେ ହବନି ହବନି. ତେଣୁ ଅର୍ଜୁନଙ୍କର ଯେଉଁ ଯୁକ୍ତିଟା ରହୁଛି ବଡ଼ ଅସୁନ୍ଦର ଯୁକ୍ତି, କିନ୍ତୁ ସେ ବୁଦ୍ଧି ବିଚାର ଦ୍ୱାରା ବୈଦିକ ଆଉ ନୀତିଟାକୁ କାଟିକି ବୈଦିକ ବିଚାରକୁ ଏଷ୍ଟାବ୍ଲିଶ୍ କରୁଛନ୍ତି, କି ତା ଦେହରେ ସେ ଚାହୁଁଛନ୍ତି କୃଷ୍ଣଙ୍କର ଯେଉଁ ସ୍ପିୟର ରହିଛି ବା ଆଧ୍ୟାତ୍ମିକ ଜ୍ଞାନ ଆତ୍ମଜ୍ଞାନ ଭିତରେ ଟଚ୍ କରିବା ପାଇଁ, ନା ଏଟା ସମ୍ଭବ ନୁହେଁ, ଏଟା ସମ୍ଭବ ହବନି. ନାରୀମାନେ ତାଙ୍କର ଯୁକ୍ତି ରହିଲା, ଗୁରୁଜନ ମାନେ ଯଦି ବଦ୍ଧ ହେଇଯିବେ ଆମେ ବଦ୍ଧ କରିବୁ, ଆମକୁ ଆମ ସ୍ତ୍ରୀମାନେ ମାନିବେନି, କି ଗୁରୁଜନ ନ ରହିଲେ ନାରୀ ବାଳକମାନେ ସେ କେବେ ବି ସୁରକ୍ଷିତ ରହିପାରିବେ, ତାଙ୍କ ସଂସ୍କାର କମିଯିବ. ଏ କଥାରେ ମୁଁ କହୁଥିଲି, ବହୁତ ପାଠ ପଢୁଛନ୍ତି କିନ୍ତୁ ଲାଇଫ କ'ଣ ଜାଣନ୍ତି, ବହୁତ ଆମେ ବହୁତ ଦୁଃଖ ମୁଁ ଦେଖୁଛି. ସେ ବମ୍ବେ ଯାଉଛୁ, ଦିଲ୍ଲୀ ବମ୍ବେ, ଓଃ କେତେ କମ୍ ବୟସରେ ଝିଅ ପିଲାମାନେ ସେମାନେ ସେଇ ଡିଭୋର୍ସ ଦେଖିଲା ମାନେ ମୋ ଲାଇଫ ମୋ ମୁଣ୍ଡ କାମ କରିନି, ରେ କ'ଣ ଭଗବାନ ପ୍ରଭୁପାଦ ଏଇଟା ଜାଣିଥିଲେ ସେଥିପାଇଁ ସୁସାଇଡ୍ କରିଛନ୍ତି, ସେମାନେ ସବୁ ଇସ୍କନରେ ଆସିକି ରହିଛନ୍ତି. ଗୋଟେ ମାରୁଆଡ଼ି କରୋଡ଼ପତି, ସିଏ କରୋଡ଼ପତି, ମୋତେ କହିଲା ମୁଁ କେତେ କୋଟିଏ ନା ଦେଢ଼ କୋଟି ଟଙ୍କା, ସେ ଆସେ ଆମେ ଦ୍ୱାରକା ମନ୍ଦିରକୁ ଡେଲି ଆସିବ, ମୁଁ ପ୍ରବଚନ ଦିଏ, ସେ ଖାଲି କହିବ ବାବାଜୀକୁ, ବାବାଜୀ ମେ ଥୋଡ଼ା ମିଳନା ଚାହତା, ମୁଁ ବୋଲା ମୁଇଁ ଥୋଡ଼ା ବିଜି ହଉଁ ବାବାଜୀ, ମୁଁ ଯେ ଜାଣେ ସେ ଦିନ ଆପା ଯାଏ, ମୁଁ ସକାଳ ସନ୍ଧ୍ୟା କ୍ଲାସ ମୁଁ ଯିବି, ଫୁଣ୍ଡି ପଢ଼ିବି, ପ୍ରିପେୟାର ହେବି, ଟାୟାର୍ଡ ଆଣେ, ମଙ୍ଗଳାରତୀରୁ ଉଠିବୁ, ଜପ କରିବୁ, ପିଲାଗୁଡ଼ା ଭଟର ଭଟର ଆସିବେ, କୋଶ୍ଚିନ୍ ପଚାରିବେ. ଲାଷ୍ଟ ଦିନ ଆସିଲା, ତାର ମାତାଜୀକୁ ପ୍ରଥମ ବର୍ଷ ଆସିଥିଲା, ସେ ଏକୁଟିଆ କହିଲା ମୁଁ କରୋଡ଼ ଟଙ୍କା ମୁଁ ଖର୍ଚ୍ଚ କରିଥିଲି, ମୋ ଝିଅକୁ ବାହା କରିଥିଲି ଗୋଟେ କୋଟି ଟଙ୍କା ଦେଇକି, କିନ୍ତୁ ମୋ ଜୁଇଁ ଯିଏ ତାକୁ କେତେ ଦିନ ଗଲା ଭଲ ରହିଲେ, ତାପରେ ମୁଁ ତାକୁ ପାଗଳି ହେଇଯାଇଛି ବୋଲି କହିଲେ, ତାକୁ ବାଡ଼େଇକି ବାହାର କରିଦେଇଛି, ବର୍ତ୍ତମାନ ମୁଁ କୋର୍ଟ କେସ୍ ବି ଚାଲିଛି. ଆଉ ଏତେ ବୟସ କେତେ ନା, ପୁରା ମାତ୍ର ବର୍ଷ ଦୁଇ ବର୍ଷ ଭିତରେ ମ୍ୟାରେଜରେ ପଳେଇ ଆସି, ମୁଁ କ'ଣ କଲେ ମୋର କ'ଣ ହବ, ମୁଁ କେମିତି କ'ଣ, ସେ ଭାବୁଛି ବାବା ପ୍ରଭୁଜନ ଦେଉଛନ୍ତି, ତାର କିଛି ଗୋଟେ ରାସ୍ତା ଦେବେ. ଆଉ ଆଉ ମୁଁ ଚିନ୍ତା କରେ ଲୋକମାନେ କି ଅବସ୍ଥାରେ ଅଛନ୍ତି, ଯେବେ ମୁଁ ଯିଏ ସେ ଆସିବ, ବାବା କ'ଣ କରିବା, ଆଉ ଏମିତି ତ ସବୁ ଉପାୟ ତା ଠିକ ଅଛି, ତୋ ନାମ କର, ଭଗବାନଙ୍କ ମାତାଙ୍କ ସେବା କର, ଆଉ କ'ଣ କରିବ, ନହେଲେ ଝିଅକୁ କୁହା କେଉଁଠି ମ୍ୟାରେଜ୍ କରିବ, ନା ଝିଅ ବି ରାଜି ହଉନି, ସେ କେଉଁଠି ଗୋଟେ ଜବ୍ କରିକି ମୁଁ ବଞ୍ଚିବି, ଆଉ ମୋର ପୁଅମାନେ ଏମିତି କ'ଣ ଚଳିବେ କେମିତି, ସେମାନେ ମାନେ ଗୋଟେ କେତେ ବଡ଼ ସେମାନେ, ସିଏ ବି ଗୋଟେ ସିଏ ଝିଅଟା ବି ପାଠ ପଢ଼ିଛି, ଚାର୍ଟର୍ଡ ଆକାଉଣ୍ଟାଣ୍ଟ, ଦେଖ ଲାଇଫ୍ଟା କ'ଣ, ଯୁକ୍ତି ଗୁଡ଼ାକ ବହୁତ, ଏଇ ଯେଉଁ ବୁଦ୍ଧିଟା ତୁମର ବହୁତ କିଛି ହେଇପାରେ, ଜୀବନଟା ଗୋଟେ ଅଲଗା ନା, ପୋଥିଗତ ଜ୍ଞାନ ଅଲଗା, ଗୁରୁଦେବ ସେ କୁହନ୍ତି, ମୁଁ ପୋଥିଗତ ଜ୍ଞାନ କୁହନି, ମୋ ଅଙ୍ଗେଲି ଭୟ କଥା କହୁଛି, ଗୁରୁଦେବ କୁହନ୍ତି ମୋ ଅଙ୍ଗଲି ଭୟ କଥା, ସେଟାକୁ ଅଙ୍ଗଲି ଭୟଟା ଏଇ ଯେଉଁଟା ମୁଁ କହିଲି ଡାଇରେକ୍ଟ ତାଙ୍କ ଲାଇଫରେ ଯାହା ଘଟିଛି, ଯେଉଁଟା ଶାସ୍ତ୍ର ସହିତ କୋଲାବରେସନ ରହିଛି ଆଉ ଭଗବାନଙ୍କର ସହିତ, ସେଟାକୁ ଅଙ୍ଗଲି ଭୟ କଥା. ଆଜିକାଲି ସେ ଜିନିଷଟା ନାହିଁ ନା, ସେଥିପାଇଁ ପ୍ରୋବ୍ଲେମ ଆସିବ. ଭଗବାନ କୃଷ୍ଣ ଜାଣନ୍ତି କ'ଣ, ଅର୍ଜୁନ ଜାଣନ୍ତିନି, ସେଥିପାଇଁ ସେ ଯୁକ୍ତି କରୁଛନ୍ତି. ନାରୀମାନେ ଯେତେବେଳେ ପ୍ରଦୂଷିତ ହେଇଯିବେ, ଏସବୁ ଯାକ ଯାଏ ବର୍ଣ୍ଣଶଙ୍କର ମାନେ ଯଥା ହେବେ, ବର୍ଣ୍ଣଶଙ୍କର ମାନେ ବର୍ଣ୍ଣଶଙ୍କର ଯଦି ଗୋଟେ ପାରିଭାଷିକ ଶବ୍ଦ ଆମେ କହିବା, ତାଙ୍କୁ କ'ଣ ବୁଝାଯିବ ବର୍ଣ୍ଣଶଙ୍କର, ତା ରଫ୍ ୱାର୍ଡ ଆମେ ତାକୁ କହିବାନି, ବର୍ଣ୍ଣଶଙ୍କର ଏଇ କଥା କହିଯିବ ଯେମାନେ କୌଣସି ପ୍ରକାର ଶୃଙ୍ଖଳା ମାନିବା ପାଇଁ ପ୍ରସ୍ତୁତ ନୁହନ୍ତି, ନା ଦେହ ଶୃଙ୍ଖଳା, ନା ସାମାଜିକ ଶୃଙ୍ଖଳା, ନା ସେମାନଙ୍କ ଜୀବନ ଲକ୍ଷ୍ୟ ହେଲା ଗୋଟେ ଭୋଗ, କେଉଁ ସବୁ ନା ଅନରେଷ୍ଟ୍ରିକ୍ଟେଡ୍ ଏନ୍ଜୟମେଣ୍ଟ, ରେଷ୍ଟ୍ରିକ୍ସନ କିଛି କରିବେ, ଏନ୍ଜୟମେଣ୍ଟ ଖାଲି ଭୋଗ କରିବେ, ଏଥିପାଇଁ ଛୋଟ ଛୋଟ ପିଲାଟା 8-10 ବର୍ଷ 15 ବର୍ଷର ଛୁଆ ମଧ୍ୟ ଖାଉଛନ୍ତି, ସେଟା ତା ଦେହ ପାଇଁ ଯେ କେତେ ବଡ଼ କ୍ଷତି ହେବ ସେ ଜାଣିନି, ଅନରେଷ୍ଟ୍ରିକ୍ଟ ମଦ ଖାଇବା ତୁମ ଶରୀର ଦରକାର, ସେଟା ସେଟା ଏସିଡ଼ ଗୁଡ଼ାକ ନା ନା କ'ଣ ଗୁଡ଼ା ବୋଲି, ସେଟା ଯେ ଖାଇଥିବ ଜାଣିଥିବ, ସେଟା ତୁମେ ଦେହକୁ ପୋଡ଼ିଦେବ, ତମ କୁହନ୍ତି କଲିଜା ପଡ଼ିଯିବ ତୋର, କ'ଣ ଛୁଆ କାହିଁ, କାରଣ ଏମାନଙ୍କର ସ୍ଥିତି ଗୁଡ଼ା ସବୁ ଭୋଗ କରିବା, କିନ୍ତୁ ଜାଣନ୍ତିନି ଏ ଜଗତରେ ଭଗବାନ ଯେଉଁ ସୃଷ୍ଟି କରିଛନ୍ତି, ବସିକି ଭଗବାନ ଯାଉ ଲକଡାଉନରେ ଟିକେ କିଛି ଚିନ୍ତନ କରିବା ସୁଯୋଗ ଦେଉଛନ୍ତି, ଏ ଜଗତରେ କିଛି ବି ଭୋଗ ତୁମକୁ ଆରାମରେ ମିଳିବନି, ତୁ ଏନ୍ଜୟମେଣ୍ଟ କିଛି ଏଠି ନାହିଁ, କାରଣ ତୁମେ ଏନ୍ଜୟର ନୁହେଁ ନା, ତୁମେ ଏନ୍ଜୟମେଣ୍ଟ କେମିତି କରିବ, ତୁମେ ଏନ୍ଜୟର ନୁହଁ, ସେଥିପାଇଁ ଲାଇଫଟାକୁ ଯେଉଁ ଏନ୍ଜୟମେଣ୍ଟ କରୁଥିଲେ ଲୋକ, ବିବାହଟାକୁ ଗୋଟେ ଏନ୍ଜୟମେଣ୍ଟ ନଉଥିଲେ, ସ୍ତ୍ରୀ କେବଳ ବଡିଲେ ଏନ୍ଜୟମେଣ୍ଟ ନଉଥିଲା, ଜୀବନର ଗୋଟେ ଏନ୍ଜୟମେଣ୍ଟ ଦଉଥିଲା, ରୋଷେଇ କରୁଥିଲା, କେତେ ସୁନ୍ଦର କଥା କହୁଥିଲା, ବସୁଥିଲା, ମାନେ ଗୋଟେ କାହିଁକି ନା ସେ ଲୋକମାନେ କୃଷ୍ଣଙ୍କୁ ଏନ୍ଜୟମେଣ୍ଟ ଦଉଥିଲେ, ସେଥିପାଇଁ କୃଷ୍ଣ ଆରେଞ୍ଜ କରୁଥିଲେ ଗୋଟେ ଏଭଳି ସ୍ତ୍ରୀ କୃଷ୍ଣଙ୍କର ବିଚାରରେ ସ୍ୱାମୀ ସ୍ତ୍ରୀଙ୍କୁ ତାଙ୍କୁ ଏଭଳି ଗୋଟିଏ ଯାହା କୁହନ୍ତି କମ୍ପାନିଅନ୍ ମିଳୁଥିଲା, ପରସ୍ପର ଭିତରେ ସହଯୋଗ ମିଳୁଥିଲା, ବା ପିତା ପୁତ୍ରକୁ ଏଭଳି ଗୋଟେ ସମ୍ବନ୍ଧ ମିଳୁଥିଲା, ତାଙ୍କ ଲାଇଫଟାକୁ ସେ ଏନ୍ଜୟ କରିପାରୁଥିଲେ, ମେଟେରିଆଲ ଲାଇଫ ବି ଏନ୍ଜୟ କରିପାରୁଥିଲେ, କାହିଁକି ସେମାନଙ୍କର କିଛି ନା କିଛି ସେମାନେ ଚେଷ୍ଟା କରୁଥିଲେ କୃଷ୍ଣଙ୍କୁ ଏନ୍ଜୟମେଣ୍ଟ ଦେବା ପାଇଁ। ଗୋଟେ ମନ୍ଦିରକୁ ଯାଉଥିଲେ, ଠାକୁର ପୂଜା କରୁଥିଲେ, ବାଡ଼ିରେ ଗୋଟେ ନଡ଼ିଆ ହେଲେ ଠାକୁର ନେଇ ଦେଉଥିଲେ, ଝିଅ ବାହାଘର ପୁଅ ବାହାଘର ଏତକୁ ନା ସବୁ ଜନ୍ମଦିନ ହବ ଛୁଆଙ୍କୁ ଚାଲ ଚାଲ ଠାକୁର ଚାଲ ଦର୍ଶନ କରିକି ଆସିବୁ, ବର୍ତ୍ତମାନ ଜନ୍ମଦିନ ହବ ଡାକିବେ, ଡାକିକି କେକ୍ ଗୋଟେ କାଟିବେ, ସବୁଆଡ଼େ କେକ୍ କଟା ଆରମ୍ଭ ହେଇଗଲାଣି, ଗୋଟେ କେକ୍ ଗୋଟେ କାଟିବେ, କାଟିକି କେକ୍ କାଟିକି ହାପି ବାର୍ଥଡେ ସେ କେକ୍ କାଟ, ସେ କ'ଣ ମୁହଁ ଲଗେଇବେ ଆଉ ଆମିଷ ଗୁଡ଼ା ଖାଇବେ। ଆଗରୁ ସେମିତି ନାହିଁ, ଆଗ ଜନ୍ମଦିନ ମାନେ ନୂଆ ଡ୍ରେସ୍ ପିନ୍ଧିବେ, ସମସ୍ତେ ଗୁରୁଜନକୁ ପ୍ରଣାମ କରିବେ, ଯାହା ଠାକୁରଙ୍କୁ ପ୍ରଣାମ କରିକି ଆସିବେ, ସେଠି ନଡ଼ିଆ କଦଳୀ ଛେନା ସବୁ ନେଇକି ଯିବେ, ନନାଙ୍କୁ ପୂଜା କରିବେ, ମୋ ଜନ୍ମଦିନ ଆଜ୍ଞା ଆସିବେ। ସେମାନେ କିଛି କୃଷ୍ଣଙ୍କୁ ଏନ୍ଜୟମେଣ୍ଟ ଦେଉଥିଲେ, ସେଥିପାଇଁ ତାଙ୍କୁ କୃଷ୍ଣ ଏନ୍ଜୟମେଣ୍ଟ କରୁଥିଲେ, କାରଣ ଏ ଜୀବ ଚାହୁଁଛି ଏନ୍ଜୟ କରିବା ପାଇଁ ମେଟେରିଆଲି ଠିକ ଦିନ ସ୍ପିରିଚୁଆଲ ବି ସେୟା, ଆମେ ବି ସେୟା ନା, ଆମେ ଆମର କ'ଣ ଆମେ କ'ଣ ଭଲ ଖାଇପିଇକି ରହିଯିବା ନା କ'ଣ ହବନି, ଆମେ କୃଷ୍ଣଙ୍କୁ ଯେଉଁ ଏନ୍ଜୟମେଣ୍ଟଟା ଦେବା, କୃଷ୍ଣ ଆମକୁ ସେତିକି କହିବେ ଆରେ ଇଏ ମୋତେ ଚାହୁଁଛି ସ୍ପିରିଚୁଆଲ ଏନ୍ଜୟମେଣ୍ଟ, ସେ ସେତିକି ଦେଇଦେବେ। ଗୋଟେ ଭକ୍ତ କାହିଁ ଆନନ୍ଦ ମିଳୁ, ନାମରେ ହଉ ସେବାରେ ହଉ, ଏତେ ଗୋଟେ ଗୋଟେ ବ୍ଲିସଫୁଲ ଲାଇଫ ଆଉ, ଏଠି ଏତେ ସୁନ୍ଦର ଆନନ୍ଦ ଜୀବନଟା କାହିଁ ମିଳୁନି ନା, ତାର ଲାଇଫରେ ଯଦି ସିଏ ଚେଷ୍ଟା କରୁନି ମୁଁ କୃଷ୍ଣଙ୍କୁ ସୁଖୀ କରିବି, ସେ ଯେତିକି ଏନ୍ଜୟମେଣ୍ଟ ଦେବ ତାକୁ ସେତିକି ଏନ୍ଜୟମେଣ୍ଟ ରିଟର୍ଣ୍ଣ ମିଳିବ। ସେଥିପାଇଁ ମେଟେରିଆଲରେ କର୍ମକାଣ୍ଡ ରଖାହେଇଛି, ମୁଁ ସେଦିନ ସେ ବସିକି ରାତିରେ ଚିନ୍ତା କରୁଥିଲି କର୍ମକାଣ୍ଡ ବ୍ୟବସ୍ଥାଟା କାହିଁ ମେଟେରିଆଲ ରଖାହେଇଛି, କାରଣ ସେ ଲୋକଟା କାମନା କରୁଛି ନା ମୁଁ ବିବାହ ହେବି, କାରଣ ସେ ବିବାହ ରହିପାରିବେନି, ଗୋଟେ ନାରୀ ତାର ବିବାହ ଆବଶ୍ୟକ ଅଛି, ତାର ଆଶ୍ରୟ ଦରକାର, ସେଥିପାଇଁ ସେ କେତେ ବ୍ରତ ଉପାସନା କରନ୍ତି। ଦେଖୁନ ଆମ ଓଡ଼ିଶାରେ କ'ଣ ଅଛି ଝିଅ ପିଲାମାନେ ସବୁ ଭଲ ସ୍ୱାମୀ ପାଇବା ପାଇଁ କେତେ ପ୍ରକାର ବ୍ରତ ରହିଛି, ତାଙ୍କ ପ୍ରଥମ ଚାଷ୍ଟିଟି ଶିଖାଯାଉଛି, ସେ ଯେଉଁ କ'ଣ ଗୋଟେ ଭାଲୁକୁଣି କ'ଣ 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 ତାକୁ ଖୁଦୁରୁକୁଣୀ ଖୁଦୁରୁକୁଣୀ ଓଷା ଶିଖିବେ, କୁଆନ ପୂର୍ଣ୍ଣିମା ଚାଷ୍ଟିଟି ଶିଖା ହଉଛି ନା, ସେ ଗୋଟେ ଦେବାଦେବୀଙ୍କୁ ବିଶ୍ୱାସ ଶିଖୁଛନ୍ତି ନା, ଏ ଦିନ ନଖ କାଟିବନି, ଏ ଦିନ ଏହା କରିବନି, ମା ମାନେ ସବୁ ଶିଖାନ୍ତି, ଗୁରୁବାର ଆଜି ଗୁରୁବାର ତେଲ ଲଗେଇବୁନୁ, ଗୁରୁବାର ନଖ କାଟିବୁନୁ, ତାଦ୍ୱାରା ସେ ଲକ୍ଷ୍ମୀଙ୍କ ଉପରେ ଗୋଟେ ଭରସା ବଢ଼େଇଲା। ଆମକୁ ଏଇଟା ଏଠୁ ଅନ୍ଧଭାବରେ ମୁଁ ମାନିବିନି କୌଣସି ଜିନିଷ, ମୁଁ ଇଣ୍ଡିଆନ ଟ୍ରାଡିସନଟାକୁ ଦେଖୁଛି ପୁରା ବସି ବସିକି, ନାଇଁ ଏଇଟା ଗୋଟେ ବହୁତ ବଡ଼ ସଂସ୍କାର ଥିଲା ଆମେ ନଷ୍ଟ କରିଦେଲେ, ଆଉ ଏଇଟା ବି ହେଇଯିବ କଳିଯୁଗରେ, କେବଳ ସେଥିପାଇଁ ସବୁ ନଷ୍ଟ ଯେଉଁ ଗୋଟିଏ ଜିନିଷ ରହିବ ସେଇଟା ହେଉଛି ନାମ, ସେଇଟା ପୁଣି ଜଣେ ଯଦି ସିରିୟସଲି ସିମ୍ପଲି ସରଳରେ ଗ୍ରହଣ କରିବ ତାହେଲେ ତାର ସେଇଟା ରିଭାଇଭ୍ ହେବ ସେ ଜିନିଷଟା, ନହେଲେ ଏତେ ବର୍ତ୍ତମାନ ଟ୍ରାଡିସନଟା ନାହିଁ, ପିଲାମାନେ ସମାଜରେ ନାହିଁ, ପିଲାମାନେ ଶିଖିବେ କ'ଣ, ପିଲାଙ୍କ ସମାଜରେ କ'ଣ ଦୋଷ ଦେବା, କିନ୍ତୁ ଏଇଟା କେବେ ଉଠିବନି, କେଉଁଟା ନାମଟା କେବେ କୁଆଡ଼େ ଯିବନି, କାହିଁକି ନା ଆଚାର୍ଯ୍ୟ ପ୍ରଭୁବାଜୀ ମହାରାଜ ନେଇ ଆସିଲେ ନା, ଆଉ ବର୍ତ୍ତମାନ ବିଶ୍ୱରେ ଯେତେ ପ୍ରକାର ଧର୍ମ ସଂସ୍ଥା ଅଛି, ଯେତେ ପ୍ରକାର ଯିଏ ଭାବୁଛି ମୁଁ କାହାକୁ ମାନିବିନି, ମୁଁ କାହାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହେଁ ଯଦି ସେମାନେ ପ୍ରଭୁବାଦକୁ ମାନୁନାହାନ୍ତି, କାହିଁକି ନା ୟା ପୂର୍ବରୁ ଆମେ ବି ଯୁବକ ଥିଲୁ, ଆମେ ବି ପାଠ ପଢ଼ୁଥିଲୁ, ଆମେ ସେତେବେଳେ ସ୍ପିରିଚୁଆଲ ଭାରତ ଭୂମିରେ ଜନ୍ମ ହେଇଥିଲୁ, ଉତ୍କଳ ଭୂମିରେ ଜନ୍ମ ହେଇଥିଲୁ, ଆଉ ଆମେ ଅନସିଭିଲାଇଜ ଫ୍ୟାମିଲି ବା ଯାହା କୁହାଯାଏ ଅସଭ୍ୟ ପରିବାର ନଥିଲୁ, ହେଲେ ବି ଆମେ ଆଧ୍ୟାତ୍ମିକ ଟଚ୍ରେ ଆମେ ଜାଣିଥିଲୁ ମା ବାପା ମାନେ ବ୍ରତ କରନ୍ତି, କିନ୍ତୁ ଆଧ୍ୟାତ୍ମିକ ଜୀବନ ଗୋଟେ ଏହା ଏହା ହିଁ ଜୀବନର ସର୍ବସ୍ୱ, ଏଇଟା ଆମେ ଆମ ଆମ ଗ୍ରାମର ନାହିଁ କି ଏଜୁକେସନ ବ୍ୟାକଗ୍ରାଉଣ୍ଡ ନାହିଁ କି ଇଣ୍ଡିଆ ଓଡ଼ିଶା ଭିତରେ ନାହିଁ, ଲୋକ ଜାଣି ଜଗନ୍ନାଥ ଦର୍ଶନ କରି ରଥରେ ପଳେଇ ଆସିଲେ କିନ୍ତୁ ଜୀବନ ଲକ୍ଷ୍ୟଟା ବି କ'ଣ ଜାଣିନଥିଲେ, ଏ ନାମଟାକୁ ଯେଉଁ ରିଭିଲିଂ କଲେ ସିଏ ଆଜି ଗୀତାଙ୍କୁ ଆଜି ରିଭିଲ୍ କଲା, ହଜାର ହଜାର ଲୋକ ଗୀତା ପଢ଼ୁଛନ୍ତି ନାମ, ତାଙ୍କୁ ସ୍ପିସ୍ ମିଳୁଛି ନା, ଏଇଟା ଏଇଟା ହେଉଛି ଗୁରୁ ପରମ୍ପରାର ଆଚାର୍ଯ୍ୟଙ୍କର କାର୍ଯ୍ୟ, ଏଇଟା ସବୁବେଳେ ରହିବ, ଏଇଟା ହେଉଛି ମହାପ୍ରଭୁଙ୍କର ଦୟା, ଆଉ ସବୁ ସଂସ୍କାର ପଳେଇଗଲାଣି। ସେଥିପାଇଁ ଆମମାନଙ୍କୁ ଯେଉଁମାନେ ନାମ କରୁଛେ ଏଇଟା ଆମ ବହୁତ ବଡ଼ ଭାଗ୍ୟ, ସରଳରେ ବହୁତ ସୁନ୍ଦର ଭାବରେ, କାରଣ ଭଗବାନ ନାମ ହିଁ ସବୁକିଛି ଆମ ଜୀବନକୁ ପରିବର୍ତ୍ତନ କରିବେ, କୃଷ୍ଣ ପାଖରେ ନେଇ ପହଞ୍ଚେଇ ଦେବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଜୀବନଟା ଗୋଟେ ଏ କଥା ମୁଁ କହୁଥିଲି ନା, ଜୀବନଟା ଗୋଟେ ବହୁତ ବଡ଼, ଜୀବନ ପାଇଁ ବିଜ୍ଞାନ, ଜୀବନ ପାଇଁ ଅର୍ଥ, ଇଏ ଅଲଗା, ଧନ ଧନ କମଉଛି ଶରୀର ପାଇଁ, କିନ୍ତୁ ଜୀବନ ପାଇଁ ଯେଉଁ ଧନ କମେଇବାକୁ ପଡ଼େ ସେଇଟା ହଉ ଶିଖିବାକୁ ପଡ଼ିବ, ଗୀତା ଭାଗବତ ହରିନାମରୁ କେତେ ବାଲାନ୍ସ ହେବାକୁ ପଡ଼ିବ। ତାଙ୍କର ପତି ନଥିଲା, ଉତ୍ତରାଙ୍ଗର ପତି ନଥିଲା, ଦ୍ରୌପଦୀଙ୍କର ପତି ନଥିଲା, ଗୋଟେ ଘରେ ତିନି ଜଣ ରହୁଥିଲେ, କିନ୍ତୁ ତିନି ଜଣ ତାଙ୍କ ଯାହା କୁହନ୍ତି ପୁରା ଟପ୍ ଲେବୁଲର ଡିଭୋଟିସ୍। ଆମର ପ୍ରୋବ୍ଲେମ ହେଲା ଆମେ କେବେ ଭଗବାନ ଡାକିପାରିବାନି, ଆମେ କହିବା କ'ଣ ମୋର ପତି ନାହିଁ କିଏ କହୁଛି, ମୋର ପିତା ନାହିଁ କିଏ କହୁଛି ମୋର, କିନ୍ତୁ ସେମାନେ ସବୁଠୁ ଯାହା କୁହନ୍ତି ହେଲ୍ପଲେସ୍ କଣ୍ଡିସନ ନଥିଲେ, କିନ୍ତୁ ସେମାନେ ଟପ୍ ଲେବୁଲରେ ଥିଲେ, ଭକ୍ତିରେ ସବୁଠୁ ବଡ଼ କ୍ୱାଲିଫିକେସନ ଯୋଗ୍ୟ ତାଙ୍କର ଥିଲା, କାହିଁକି ଥିଲା, ଭଗବାନଙ୍କୁ ଧରି ନେଇଥିଲେ, ଜୀବନଟାକୁ ଦେଇ ଦେଇଥିଲେ କୃଷ୍ଣ, ଯୋଜନା କିଛି କରୁନଥିଲେ, ଯାହା ଏଇଟା ଥରେ ବିକା ହେଇଗଲା ଆପଣଙ୍କୁ, କେଉଁଠି ଗୋଟେ ଅଛି ନା କେଉଁ କାହା ଭୟନରେ ତୋପା ଦେ ଅର୍ପିଲି। ଆର ପିଲୁ ତୟାପଦେ ନନ୍ଦ କିଶୋର, ଆମର ଓଡ଼ିଆରେ ବି ଗୋଟେ ଅଛି ମାନସ ଦେହ ଗେ, ଏ ତ ଆମର ଭକ୍ତନାଥ ଠାକୁରଙ୍କର ଓଡ଼ିଆରେ ବି ସିନ୍ଦୁରଟା ଅଛି, ସବୁକିଛି ଅର୍ପଣ ରାଧାରାଣୀଙ୍କର ଗୋଟେ ଅଛି, କେଉଁଠି ଭଜନ ବନମାଳୀଙ୍କରି କାହାର ଦେଇଛନ୍ତି ସବୁ ଅର୍ପଣ କରୁଛେ ତୁମଙ୍କ ଚରଣରେ, ଏଇଟା ସମର୍ପିତ ପଥଟା ନା, କାରଣ ଆମେ ଯେପର୍ଯ୍ୟନ୍ତ ଭଗବାନ ଏଇଟା ହିଁ ଶିଖେଇବେ। ତେଣୁ ଅର୍ଜୁନ ଯେତେ ପ୍ରକାର ଜ୍ଞାନ ଦ୍ୱାରା ଟାଲି କରୁଛନ୍ତି କିନ୍ତୁ କନକ୍ଲୁଜନ ପାଉନାହାନ୍ତି, ଜୀବନଟା ଏଇଟା ହବ। ଆମେ ବିଦ୍ୟା ଲାଭ କରିବା, ଚେଷ୍ଟା ବି କରିବା, ସବୁକିଛି ଲାଭ କରିବା, କିନ୍ତୁ ସିଧା ପୁରା ଲାଷ୍ଟ ଜିନିଷରେ ମୋତେ ଶାନ୍ତି କେମିତି ମିଳିବ ସେ ବାଟ ମିଳିବନି, ସେଇଟା ମିଳିପାରିବନି। ତେଣୁ ଅର୍ଜୁନ ବର୍ତ୍ତମାନ ଗତକାଲି ଶୁଣୁଥିଲେ ନା ଯୁକ୍ତି କଲେ, ସେମାନେ ଗୁରୁ ସ୍ଥିତିରେ ନଥିଲେ ବି ମହାନୁଭାବ, ସେମାନେ ବହୁତ ବଡ଼ ବଡ଼ ଲୋକ, ମୁଁ ତାଙ୍କୁ ମାନିଲେ ଦୁଃଖ ହେବି, ମୁଁ ଯୁଦ୍ଧ କରିବି ନାହିଁ, ମୁଁ କ'ଣ କରିବି ଭିକ୍ଷାବୃତ୍ତି କରିବି। ଯଦି ଭିକ୍ଷାବୃତ୍ତି କରିବ ଯା ଭିକ୍ଷାବୃତ୍ତି କର, ନାଇଁ ପୁଣି ଚିନ୍ତା କରୁଛନ୍ତି ଭିକ୍ଷାବୃତ୍ତି କରିବି ମୋ ଧର୍ମଟା କ'ଣ, ହଉଛି କ୍ଷତ୍ରିୟ, କ୍ଷତ୍ରିୟ କେବେ ଭିକ୍ଷାବୃତ୍ତି କରିବନି। କ୍ଷତ୍ରିୟର ଗୋଟେ ଗୁଣ କ'ଣ, ଦାନ ଈଶ୍ୱର ଭାବ, କ୍ଷତ୍ରିୟ କର୍ମ ସ୍ୱଭାବ, ଶିବ ଈଶ୍ୱର ଭାବ ତାର ରହିବ, ଶିବ ଦାନ କରିବ, ଶିବର କେମିତି କ୍ଷତ୍ର ଭିକ୍ଷା ମାଗିବ ମାରିବ। ତେଣୁ ବର୍ତ୍ତମାନ ପରବର୍ତ୍ତୀ ଶ୍ଲୋକରେ କହୁଛନ୍ତି କେଉଁଟା, ଛଅ ନମ୍ବର, ନଚେତ ବିଦ୍ମଃ କତରୋ ଅଙ୍ଗରିୟୋ ଯଦବା ଜୟେମା ଯଦି ବାନୁ ଜୟେୟୁ ଜାନେ ବହତ୍ୱାନ ଜିଜିବି ସାମସ ତେବସ୍ଥିତା ପ୍ରମୁଖେ ଧାତ ରାଷ୍ଟ୍ର। ଅନୁବାଦ, କ'ଣ ଆମମାନଙ୍କ ପକ୍ଷରେ ଭଲ ଆମ୍ଭେମାନେ ଜାଣିପାରୁନାହୁଁ, ସେମାନଙ୍କୁ ଜିଣିବା ବା ସେମାନଙ୍କ ଦ୍ୱାରା ବିଜିତ ହେବା କେଉଁଟା ଆମମାନଙ୍କ ପକ୍ଷରେ ଭଲ ଆମେ ଜାଣିପାରୁ। ଅର୍ଜୁନ କହୁଛନ୍ତି ଧୃତରାଷ୍ଟ୍ରଙ୍କର ପୁତ୍ରମାନଙ୍କୁ ଆମ୍ଭେମାନେ ଯଦି ମାରିଦେବୁ ତାହେଲେ ସେମାନେ ମଲେ କି ବଞ୍ଚିଲେ ଆମେ କିଛି ସେ ବିଷୟରେ ଚିନ୍ତା କରିବା ନାହିଁ। ସେ ଧୃତରାଷ୍ଟ୍ରଙ୍କର ପୁତ୍ରମାନେ ବର୍ତ୍ତମାନ ଆମମାନଙ୍କ ସମ୍ମୁଖରେ ଏଇ ଯୁଦ୍ଧକ୍ଷେତ୍ରରେ ଦଣ୍ଡାୟମାନ, ଏଇଟା କୋଉ ଯାହା କୁହାଯାଏ ଡିଲେମା, ଯୋଗୁଁ ଇଂଲିଶରେ କୁହାଯାଏ, ଓଡ଼ିଆରେ କ'ଣ କହିବ, ଯାହାକୁ ଦ୍ୱନ୍ଦ୍ୱାତ୍ମକ ସ୍ଥିତି, ସନ୍ଦେହାତ୍ମକ ସ୍ଥିତି, କେମିତି ସେଟା ସ୍ଥିତି, ଯେମିତି ପ୍ରାୟ ସବୁ ଲୋକଙ୍କର ଏଇ ଜିନିଷଟା, 90% ଲୋକଙ୍କର ଏଇ ଜିନିଷଟା କ'ଣ କରିବି କରିବିନି, ଏଇଟା ଏଇଟା କରିବି ନା କରିବିନି, ଏଇଟା କରିବିନି କରିବି ନା କରିବିନି, ଏଇଟା ସେଟା ପ୍ରବୋଧ କୁହନ୍ତି, ତାହେଲେ ସବୁବେଳେ ଏମିତିଟା ବହୁତ ସମୟ ଲାଗୁଛି, କରିବି ନା କରିବିନି କରିବିନି, ସେଟା ଭଲ ବେଟର, ସେଟା କରନି, କରିବି ନା କରିବିନି କରିବି ନା କରିବିନି, ସବୁବେଳେ ତୁମ ସନ୍ଧ୍ୟା ଆସୁଛି ତାପରେ କ'ଣ, ସେଟା କୃଷ୍ଣ ତୁମକୁ ତୁମର ଇଣ୍ଟେଲିଜେଣ୍ଟକୁ ଟଚ୍ କରୁଛନ୍ତି, ନା ଏଇଟା କରନି କରିବି ନା କରିବିନି, ସେଥିପାଇଁ ସେ ସମୟରେ ତ ଜାଣିପାରିବିନି ଏଇଟା କୃଷ୍ଣଙ୍କର ଇଚ୍ଛା କି। ସେଥିପାଇଁ ଆମର ଗୁରୁଜନକୁ ପଚାରାଯାଏ କ'ଣ କହିଲେ, ସେ ଜମିଟା କିଣିବି ନା କିଣିବିନି କହିଲ, ଭାଇ ଅଡ଼ୁଆରେ ଟିକେ ପଡ଼ିଛି, ସେ ପଚାରିବେ ପାଞ୍ଚ ଜଣ ଭାଇ କିଣିଲା ଭଲ ହବ କି, ତାପରେ ଆଉ ଗୋଟେ ଲୋକ ଚାଲେ ସେ କହିଲେ ଦେଇ ସେ ଜମିଟା କିଣିଦେଉନ ସେ କ'ଣ ଭଲ ଅଛି, ଭଗବାନଙ୍କ ଇଚ୍ଛା ଅଛି ଆଉ, ସେ ଲୋକ ବି କହୁଛନ୍ତି ଏ ଲୋକ ବି କହିଲାଣି, ଗାଁ ଲୋକମାନେ ଫଲୋ କରୁଥିଲେ ନା, ଆଉ କେହି ନିଜେ ନିଜେ ଡିସିସନ ନେଉନଥିଲେ, ଏକାକି ଡିସିସନ ନିଶ୍ଚିତ ଭୁଲ ହବ, ଏକାକି କେବେ ନିଷ୍ପତ୍ତି କରିପାରିବେ ଜଗତରେ, ଏକାକି ସବୁଠୁ ବଡ଼ ଭୁଲ ହୁଏ ଏକାକି ଡିସିସନ, ଯେଉଁମାନେ ଜୀବନରେ ଆଜି ଦୁର୍ଯ୍ୟୋଧନ ଆଜି ତାଙ୍କ ପରାସ୍ତର କାରଣ ତାର ଖୁଦ ଡିସିସନ, ସେ ଗୋଟେ ଡିସିସନ ନେଇଯିବ ସେ, ଏଇଟା ବର୍ତ୍ତମାନ ଏ ଯୁଗରେ ବହୁତ ବଡ଼ ଲୋକ ନିଜ ଆଇଡିଆଟାକୁ ସବୁବେଳେ ରଖିଛନ୍ତି, ଆମମାନଙ୍କ ସହିତ ସେମିତି ଖେଳୁଛନ୍ତି ନା, ସେ ଏଇ ସମାଜରେ ବଞ୍ଚିବା ଟିକେ କଷ୍ଟ ହେଇଗଲାଣି, ଲୋକ ତା ନିଜ ଆଇଡିଆ ନବ, ସେ ପଚାରିବ ମହାରାଜ ଏଇଟା କ'ଣ କଲା ହବ, ତା ଆଇଡିଆଟା ସେ ରଖିଥିବ, ସେ ହୁକ ଲଗେଇବ ତୁମ ଉପରେ, ତୁମର ଯଦି ତୁମର ଏଇଟା କରିବା ପାଇଁ ଅଛି ତ ପଚାରିବା ଆବଶ୍ୟକ କିଛି ନୁହେଁ, ଗୁରୁଜନଙ୍କୁ ପଚାରିବା ମାନେ ତାଙ୍କ ବୁଦ୍ଧି ହିସାବରେ ତୁମେ ଚାଲିବ, ବେଟର ତୁମେ ନ ପଚାର, ତୁମର ଏଇଟା ଭଲ ଲାଗୁଛି ନା, ତୁମକୁ ସେ ପ୍ରେରଣାଟା ଆସୁଛି, ତୁମେ କରୁନିଅ ପଚାର, ଯଦି ପଚାରୁଛି ଜଣଙ୍କୁ ସିଏ ଏମିତି ଉତ୍ତର ଦେଉନାହାନ୍ତି, ସେ ବହୁତ ବିଚାର କରିକି ଉତ୍ତର ଦେଉଛନ୍ତି, ତୁମେ ସେଇ ହିସାବରେ ଯିବାକୁ ପଡ଼ିବ, ତୁମେ ବାପାକୁ ଗୋଟେ କଥା ପଚାରେ ତାକୁ କହିବା ଏଇଟା କରିବିନି, ତାର ବାପାଙ୍କୁ କ'ଣ ଲାଗିବ, ପଚାରିବା ଆବଶ୍ୟକ ନାହିଁ, କରିନିଅ, ତାର ଭୁଲ ଟିକେ ହେଲେ ତୁମେ ଏକ୍ସପିରିଏନ୍ସ ନିଜେ ପାଇଯିବ, ଆଉ ଯଦି ପଚାରିବ ତାଙ୍କ ପାଖରେ ଯେଉଁଟା ଆସୁଛି ସେଟା ତୁମକୁ ଗ୍ରହଣ କରିବାକୁ ପଡ଼ିବ, ଏ ଜଗତର ସେଇ ଜିନିଷଟା ନାହିଁ ବର୍ତ୍ତମାନ, ଆମେ ବସି ବସି ଦେଖୁଛୁ ଲୋକମାନଙ୍କର ନିଜର ଆଇଡିଆ ଅଛି, ସେ ଆମକୁ ଫୋନ୍ କରିବେ କି କାହାକୁ ପଚାରିବେ, ଆରେ ତୁମର ଯଦି ଆଇଡିଆ ରହିଛି ଆଉ ସେ ଆଇଡିଆଟାକୁ ପୁଣି ଆଉ କାହିଁକି, ଅନ୍ୟ ତୁମ ବିଚାରଧାରା କାହା ଉପରେ ଲଦ ନା, ଅନ୍ୟ ପାଖରୁ ପରାମର୍ଶ ନେବାର ଅର୍ଥ କ'ଣ, ସେ ମୋର ମଙ୍ଗଳାକାଙ୍କ୍ଷୀ, ସେ ଯାହା କହିବେ ସେଇଟା ମୁଁ ଗ୍ରହଣ କରିବି। ଆଉ ଯିଏ ମଙ୍ଗଳାକାଙ୍କି ସେ କେବେ ବ୍ଲାଇଣ୍ଡଲି ତୁମକୁ ଗୋଟେ କିଛି ଡିରେକ୍ସନ୍ ଦେବନି, ସେ ସବୁ ଫ୍ୟୁଚର୍ ଚିନ୍ତା କରିବ, ପାଷ୍ଟ ଚିନ୍ତା କରିବ, ନେଚର୍ ଚିନ୍ତା କରିବ, ଏଇଟା ଏମିତି କଲେ ଅସୁବିଧା ହେବ। ଯଦି ବି ତା'ର କିଛି ଅସୁବିଧା ହେଇଯିବ, ଠିକ୍ ଅଛି ମୁଁ ସପୋର୍ଟ କରିବି, ଯିଏ ତୁମକୁ ଆଇଡ଼ିଆ ଦେଉଛି ତା ପାଖରେ ସେତିକି ଷ୍ଟ୍ରେଙ୍ଥ ଅଛି ନା, ସେ ତୁମକୁ ଆଇଡ଼ିଆ ଦେବନି, ସେ କାହିଁକି ଆଇଡ଼ିଆ ଦେବ? ଜଣେ ତାହେଲେ ଆଇଡ଼ିଆ ଦେବ ଯେମିତି ତୁମ ସାଙ୍ଗ କହିଦେବ ଏଇଟା କର, କିନ୍ତୁ ସେ ତୁମକୁ ହେଲ୍ପ କରିପାରିବନି। ତୁମେ ଯାହା ଗୁରୁ ବୈଷ୍ଣବ ତୁମେ ଯାହାଙ୍କୁ ପିତାମାତା ଯାହାଙ୍କ ସହିତ କନସଲ୍ଟ କରୁଛ, ଯେଉଁମାନଙ୍କ ସହିତ ସେମାନଙ୍କର କିଛି ରହିଛି, ତାଙ୍କର ସେଥିରେ ସାହସ ରହିଛି, ତୁମେ ସେ କହୁଛନ୍ତି ଠିକ୍ ଅଛି ଏ ରାସ୍ତାରେ ଗଲେ ଯଦି ଭଗବାନ ତାକୁ ସଫଳତା ନ କରନ୍ତି ତାହେଲେ ମୁଁ ତାକୁ ସାହାଯ୍ୟ କରିବି, ମୋ ପାଖରେ ଯେତିକି କାପେବୁଲ ଅଛି ମୁଁ କରିପାରିବି। ତୁମ ବୁଦ୍ଧିରେ ଯେତେବେଳେ ତୁମେ କରୁଥିବ ଏଣେ ଗୁରୁଜନଙ୍କୁ ଆଭଏଡ଼ କରିଦିଏ, ତାପରେ ତୁମେ କ'ଣ କରିବ? ସମାଜ ତୁମକୁ ସପୋର୍ଟ କରିବ? ଆଜିକାଲି ଗୋଟେ ବହୁତ ବଡ଼ ଭକ୍ତ ସମାଜରେ ଏଇଟା ଗୋଟେ ଦୋଷ, ମୁଁ ସବୁ ଭକ୍ତଙ୍କ କଥା କହୁନି କିନ୍ତୁ ଏଇଟା ପ୍ରାୟ ଦୋଷ, ଆମେ ସବୁବେଳେ ଆମ ବିଚାରଧାରାଟାକୁ ଅନ୍ୟପୂର୍ଣ୍ଣ ଦେବା ପାଇଁ ଚାହୁଁଛେ, ସବୁବେଳେ ବିଚାର କରିବା ଦରକାର ନା ଏଇଟା ଠିକ୍ ନୁହେଁ, ଆମ ବିଚାର ଠିକ୍ ହେଇପାରେ ବା ନ ହେଇପାରେ। ଆଉ ଯଦି ମୋତେ ମୋ ବିଚାରଟା ମୋତେ ଠିକ୍ ଲାଗୁଛି ମୁଁ କରିନେବି, ମୁଁ ଅନ୍ୟ କାହାକୁ ପଚାରିବା ଦରକାର ନାହିଁ, ମୋ ରେଜଲ୍ଟ ମୁଁ ମୋର ପାଇବି। ଆଉ ନିଜ ବିଚାରଧାରାକୁ ସମସ୍ତେ ଲଦିଲେ ଠିକ୍ ନାହିଁ, କାରଣ ପ୍ରତ୍ୟେକ ଲୋକ ଆଜିକାଲି ଭାରାକ୍ରାନ୍ତ ଅବସ୍ଥାରେ ଅଛନ୍ତି, ଲୋକମାନେ ଏତେ ଜଲି ମୁଡ଼ରେ ନାହାନ୍ତି। ଆମେମାନେ ଦେଖିଥିଲୁ ସାଙ୍ଗ ସାଙ୍ଗମାନେ, ଆମେ ଏବେ ବି ଆମ ସାଙ୍ଗମାନଙ୍କୁ ଦେଖିଲେ ସେମାନେ ଦେଖିଲା ମାନେ ମୋତେ କୁଣ୍ଢେଇବ କିଏ, ହସିବେ, ସେ କୋଉ ଆବାଜ ବୋଲି ମାନିବେନି, ଏ ହ୍ୟାଣ୍ଡସେକ୍ ଫ୍ୟାଣ୍ଡସେକ୍ ସେମାନେ କରିବେନି, ସେ ଚପଟଟା ଲଗେଇଦେବେ ଦେଖିଲା ମାନେ। ଆମେ ସବୁ ସେଇ ସିଭିଲାଇଜେସନ୍ ପଡ଼ିଥିଲୁ, ସଭ୍ୟତାଟା ଏମିତି ଥିଲା ସେତେବେଳେ, ଗୋଟେ ଜଲି ମୁଡ଼, ଖାଇବା ପିଇବା, ଭାଇ ଭାଇମାନେ ଖାଇବେ, ଘରେ ଗୋଟେ ଉତ୍ସବ ହବ, ପିଠାପଣା ଖାଇବେ, ମାନେ ସମସ୍ତେ ହସ ଖୁସି, ଏଇଟା ଗୋଟେ କି ସଭ୍ୟତା ଆସିକି ପହଞ୍ଚିଲା ବର୍ତ୍ତମାନ ସମସ୍ତଙ୍କର, ମାନେ କାହିଁକି ନା ସମସ୍ତେ ଗୋଟେ ଭାରାକ୍ରାନ୍ତ ଅବସ୍ଥାରେ ଅଛନ୍ତି, କଳିଚୁ କଳିରେ ଏତେ ବଡ଼ ପ୍ରାବଲ୍ୟ ଆସିଯାଇଛି, କାହା ମୁଖରେ ଗୋଟେ ହସ ନାହିଁ, ସବୁ ଚିନ୍ତାଗ୍ରସ୍ତ। କାହିଁକି ବିଦେଶୀମାନେ ଯେମିତି, ମୁଁ ବିଦେଶ ଯାଇଛି ନା, ମୁଁ ବହୁତ ସ୍କୁଟିନାଇଜ୍ ଲୋକ, ବିଦେଶ ଯାଇଛି ନା ମୁଁ ଦେଖେ, କିଛି ଅଭାବ ନଥିବ କିନ୍ତୁ ଲୋକଟା ଭାରି ଚିନ୍ତା କରୁଥିବ, ଛୁଆଟା କବାଟ ଦେଇ ଘଣ୍ଟା ଘଣ୍ଟା ରହିଥିବ, ସେ ଭକ୍ତ ଛୁଆଟା, ମୁଁ ତାକୁ ପଚାରେ ତାଙ୍କ ମାନ ସେ ବାହାରୁନି କାହିଁ ଘରୁ, କହିଛି ତାର କ'ଣ କରୁଛୁ, ମୁଁ ତାକୁ ଡିଷ୍ଟର୍ବ କରିବିନି, ତୋ ପୁଅଟା ସେ ଖାଇନି ଏତେ ମାନ ତ, ମୁଁ ପ୍ରତି ପ୍ରସାଦ ବସିକି ମୋତେ ପ୍ରସାଦ ଆଣିଦେବେ, ଡିବୁଟି ସେ ପାଇଲାଣି, ଛୁଆଟା ଅଛି ନା, ତୁ କେମିତି ଖାଇଦେବ, ଗୋଟେ ଭଲ ଲାଗିବନି ନା, ତ ତାକୁ ପ୍ରସାଦ ଦିଆହେଲାଣି, ବାପ ମା ସେ ମା ପୁଅ ସ୍ୱାମୀ ସ୍ତ୍ରୀ ପୁଅଟା ମୁଁ ଆମେ ଚାରି ଜଣ ଥିବୁ, ମୋର ରୁମ୍ ଅଲଗା ସେ ତାଙ୍କର ରହିଥିବେ, ସେ ମୋତେ ପ୍ରସାଦ ମୋତେ ଦେବେ, ଏଇଟା ଆମେ ଡ୍ୟୁଟି ନା ପଚାରିବୁନି, ତୁମେ ପ୍ରସାଦ ପାଇଲେ କି ନାହିଁ, ପ୍ରସାଦ ଅଛି କି ନାହିଁ, ତାକୁ ପ୍ରସାଦ ତା ପାଇଁ ରଖୁଛି ପ୍ରସାଦ ନା, ଜାଣିନୁ ସେ ଉଠିଲେ କି ନାହିଁ ଆମେ ଜାଣିନୁ, କବାଟ ବି ଟକରିନି, ମାନେ କେହି କେହି ଗୋଟେ ଆଉ କୌଣସି ଭାରତରେ ଏମିତି ଅବସ୍ଥା ହେଇଯାଉଛି ନା, ଏମିତି ନାହିଁ, ଏସବୁ ନାହିଁ, ମା ପାଖରେ ପିଲା ଶୋଉଥିଲା, ବିବାହ ନ ହେବା ପର୍ଯ୍ୟନ୍ତ ଶୋଉଥିଲା, ସେମିତି କିଛି ଏବେ ଗୋଟେ ଛୋଟ ଛୁଆଟେ ତ ଅଲଗା ଆସିବାର ରହୁଛି, ତାର ଭାରାକ୍ରାନ୍ତ ଜୀବନ ଆସିଗଲାଣି, ତାର ଗୋଟେ ଆଇଡିଆ ନେଇକି ସେ ବଞ୍ଚିବାକୁ ଚେଷ୍ଟା କଲାଣି, ସମାଜରେ କେମିତି ବଞ୍ଚିବି, ମୋ ସାଙ୍ଗ ଏମିତି ହେଇଗଲା ମୋର, କାରଣ ସମସ୍ତେ ଈଶ୍ୱରଙ୍କ ଠାରୁ ଦୂରେଇବାକୁ ଚେଷ୍ଟା କରୁଛନ୍ତି। ମୁଁ ଗୀତାରେ କ'ଣ କହିବି, ମୁଁ ଯାହା ଦେଖୁଛି ବାସ୍ତବିକ ଜିନିଷଟା କହୁଛି, ବର୍ତ୍ତମାନ ଭଗବାନଙ୍କୁ ଭୁଲିକି ସମସ୍ତ ସବୁ ଲୋକ ନିଜ ନିଜ ଈଶ୍ୱର ହେବାର ଏଇଟା ଭାବନା, କାରଣ ନିଜ ଚିନ୍ତା ତୁମେ ନେଲ ମାନେ ତୁମେ ଈଶ୍ୱର ହେଇଗଲ, ତେଣୁ ସେମାନେ କ'ଣ କରୁଛନ୍ତି, ନିଜ ଚିନ୍ତା ଦେଲେ କରୁଛନ୍ତି, ସେ ଟ୍ରାଏ କରୁଛନ୍ତି, ଟାଲି କରୁଛନ୍ତି ଅଲଗା ଲୋକ, ମୋ ସାଙ୍ଗଟା ତେମିତି ତା ଜୀବନଟା ବେକାର ହେଇଗଲା, ଆଉ ସେଥିପାଇଁ ବିବାହ ହଇରାଣ ହେଲା, ମୁଁ କାହିଁକି ବିବାହ ହେବି, ଯେ ବିବାହ ନହେଲେ ମୋର କ'ଣ ହବ, ସେ ତା ଚଲେଇଲା ତା ଯୋଜନା, ଈଶ୍ୱର ଆଉ ଭଗବାନ କୃଷ୍ଣଙ୍କୁ ଆଉ ଟୋଟାଲ ଭରସାଟା ନାହିଁ। ଏଇ କଥାଟା ଯୋଉ ଅର୍ଜୁନ ଯେମିତି ଗୋଟେ ଯାହା କହୁଥିଲେ, ଯେତେ ଚତୁର ହବ, ଅର୍ଜୁନ ଯେମିତି ବହୁତ ଚତୁର, ଚତୁରତାର ସହିତ ମାନେ ଚତୁର ମାନେ ସେମିତି କନିଙ୍ଗ ଫେଲୋ ନୁହନ୍ତି, ଭଗବାନ ତାଙ୍କୁ ମୋହିତ କରିଛନ୍ତି, ସେ ବେଦରୁ ଆଣିକି ସବୁ ଜ୍ଞାନ ଦେଉଛନ୍ତି, ସେ ଜ୍ଞାନାଧିକାରୀ, ବଳଦେବ ଦାସ ଏ ଶ୍ଳୋକରେ ପ୍ରତିବାଦ କରି, ସେ ଜ୍ଞାନାଧିକାରୀ, ତାଙ୍କର ଇନକ୍ୟୁଜିଟିଭ ନେଚର ଅଛି, କିନ୍ତୁ ସେ କ'ଣ କରିବେ ଜୀବନରେ, ଯେପର୍ଯ୍ୟନ୍ତ ଆମେ ଭଗବାନଙ୍କର ଉପରେ ନିର୍ଭର ନ କରିବା, ସେ ପର୍ଯ୍ୟନ୍ତ ଆମେ ସବୁବେଳେ ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ରହିବା, ଏଇଟା କରିବି କି କରିବିନି। ଅର୍ଜୁନ ଏତେ ସବୁ ଜାଣିଛନ୍ତି, ସବୁ କଥା କହିଦେଲେ, ଯୁକ୍ତି କରିଦେଲେ, କିନ୍ତୁ ଯୁକ୍ତି କରି ଶେଷକୁ କହୁଛନ୍ତି କ'ଣ କରିବି ନା କରିବିନି, ବିଜୟ ହେଲେ କ'ଣ ଲାଭ ହବ, ପରାଜୟ ହେଲେ କ'ଣ ଲାଭ ହବ, ସେଟା ଲିଖୁଛନ୍, ମୁଁ ଜାଣିବି ପାରୁନି ମୋର ଏଥିରେ କ'ଣ ମଙ୍ଗଳ ହବ। ମଣିଷ ଜୀବନଟା ସେଭଳି ଗୋଟେ ଜୀବନକୁ, ମଣିଷ ଜୀବନଟାକୁ ଗୋଟେ ଅନ୍ଧକାର ରଖାଯାଏ, ମନେ ରଖ, ଯେଉଁମାନେ ଭଗବାନଙ୍କୁ ଧରି ନାହାନ୍ତି ସେମାନଙ୍କର ଆଲୋକ ନାହିଁ, ସେ ଅନ୍ଧକାର ରହିଛନ୍ତି, ଅନ୍ଧକାରଟା କେମିତି କ'ଣ ବୁଝିପାରୁଛନ୍ତି ଭଲ, କେମିତି ତୁମେ ଜାଣିପାରିବନି ଅନ୍ଧକାର କ'ଣ, ସ୍ୱାମୀ ସ୍ତ୍ରୀ ଭଲ ରହିଥିବ, ଗୋଟେ ପୁଅ ଆସିଯିବ, ଖରାପ ପୁଲା ହେଇଗଲା ନା, ପରେ ତା ପରିବାରଟା ଅନ୍ଧକାର ହେଇଗଲା, ଆଜି ଗୋଟେ ବିବାହ କରିଦେଇଥିବେ ଝିଅଟାକୁ, ଝିଅଟା ଆଜି ଡିଭୋର୍ସ ହେଇଗଲା, ବିଧବା ହେଇଗଲା, ପୁରା ତାଙ୍କ ପରିବାରଟା ତୁମ ଅନ୍ଧକାର ଭଲ ଲାଗିବ, ବୁଝିପାରିଲ ତ, ତୁମେ ଭାବ ଆମ ଜୀବନଟା ଭଲ ଚାଲିଗଲା, ନାଇଁ 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 ଲାଇଫ୍ଟା ଏତେ ସହଜ ନୁହେଁ, ଜୀବନଟା ଏତେ ସହଜ ବୋଲି ଭାବନି। ଜୀବନଟା ଯଦି ଗୋଟେ ମଣିଷ ଏତେ ସୁରକ୍ଷାରେ ଚଳେଇ ଦେଇଥାନ୍ତା, ତାହେଲେ ଭଗବାନ ଆଉ ଆସିକି ଏଠି ତାଙ୍କୁ ରାଷ୍ଟ୍ର ଆସିକି ଏଠି ଲୀଳା କରିକି ମଣିଷ ପାଇଁ ଏତେ ଧନ୍ଦା କରିବାକୁ ପଡ଼ିନଥାନ୍ତା। ଜୀବ ଗୋଟେ ବାଇଡ୍ବାରିଙ୍ଗିନ କରିଦେଇଛି ନା, ସେ ଏନ୍ଜୟର ନୁହେଁ, ସେ ଉପଭୋଗକାରୀ ନୁହେଁ, କିନ୍ତୁ ସେ ଗୋଟେ କ୍ଷୁଦ୍ର ଉପଭୋକ୍ତା ହେବା ପାଇଁ ଚାହୁଁଛି, କେବଳ ଗୋଟେ କାମ ଦ୍ୱାରା ଏଇ ସଂସାର ଉପଭୋଗ କରିବି ଗୋଟେ ବହୁତ ବଡ଼। ତା କ'ଣ ତାର ସେ କାମନାଟା କରିଦେଇଛି ଅନାଦି କାଳରୁ, ସେଥିପାଇଁ ତାକୁ ଗୋଟେ ବଡି ମିଳି ଶରୀର ମିଳିମିଳିକି ଆସୁଛି, ସେ କାମନାଟା ତାର ହେଇଯାଇଛି। ଭଗବାନ ତାକୁ ସେ କନସିୟସନେସକୁ ରିଭାଇଭ୍ କରିବା ପାଇଁ, କୃଷ୍ଣ ଚେତନାକୁ ଆଣିବା ପାଇଁ ଭଗବାନ କେତେ ପ୍ରକାର ଉପାୟ କରୁଛି। ଜୀବ କେତେ ବୁଦ୍ଧିମାନ ହେଲେ ବି, କେତେ ବୁଦ୍ଧିମାନ କେତେ, ତା ଜୀବନ କେବେ ସରଳତାରେ ଚାଲିପାରିବନି। ହାଡ଼ଲ୍ସ ଆସିକି ପହଞ୍ଚିବ, ବାଧାବିଘ୍ନ ଆସିକି ପହଞ୍ଚିବ, କିନ୍ତୁ କେବଳ ଯଦି ଆମେ ଅତିକ୍ରମ କରିବା ପାଇଁ ଚାହିଁବା ଜୀବନରେ, ପରମାର୍ଥ ଜୀବନରେ ବି ଜଣେ ଭଗବାନଙ୍କ ଶରଣାଗତ ହେଲେ ବି ତାକୁ ବାଧାବିଘ୍ନ ପହଞ୍ଚେ, କିନ୍ତୁ ସେ ଭୟ କରେନା। ତାର ଜଣଙ୍କର ଆଶ୍ରୟ ଅଛି, ଜଣଙ୍କର ଆଶ୍ରୟ ନାହିଁ। ବୁଲା କୁକୁର ଆଉ ବନ୍ଧା କୁକୁର ପାର୍ଥକ୍ୟ ନାହିଁ, ବୁଲା କୁକୁର ହିଁ ମାଡ଼ ଖାଉଛି, ବନ୍ଧା କୁକୁର ହିଁ ମାଡ଼ ଖାଉଛି। ବନ୍ଧା କୁକୁର ମାଡ଼ ଖାଇବନି, ମାଲିକ ପିଟି ପକାଇବ, ପିଟିଲେ ତାକୁ ସ୍ନେହ କରିବ, ଖାଇବାକୁ ଦେବ। ସେଭଳିଆ ଆମେ ଯାହା ଦଣ୍ଡ ପାଇବା, ଯାହା କିଛି କରିବା, ଭଗବାନ ଆମକୁ ତୁମେ ମୋର ଦଣ୍ଡଧର, ଭକ୍ତନ ଠାକୁର ଲେଖିଲେ ନା, ତୁମେ ମୋର ଦଣ୍ଡଧର ସ୍ୱାମୀ। ମୁଁ ଯଦି କିଛି ଭୁଲ କରୁଛି, କାରଣ ମୁଁ ମନୁଷ୍ୟ ନା, ମୋତେ ଆଉ ଏମିତି ମୋତେ ଗୋଟେ ସୁପର ହ୍ୟୁମାନ ନୁହେଁ, ମୁଁ କିଛି ଭୁଲ ଯଦି କରୁଛି ଦଣ୍ଡ ଦେବେ ଆପଣ ମଧ୍ୟ। ମା ଯେତେବେଳେ ଦଣ୍ଡ ଦେବ ଛୁଆକୁ, କୁକମ ଦେବ, ସେ ତାର ମଙ୍ଗଳ ପାଇଁ ଦେବ, ସ୍ନେହ ଦେବ। ଭଗବାନଙ୍କର ଭକ୍ତ ସେଥିପାଇଁ ଯାହା ତା ଜୀବନରେ ଆସେ ସେ ମଙ୍ଗଳ ବୋଲି ବିଚାର କରେ, କାରଣ ମୁଁ ତ ପ୍ରଭୁ ମୋତେ ଦଉଛନ୍ତି, ଏଇଟା ମୋର ଲାଷ୍ଟ ଲାଇଫ୍, ଆଉ ମୋତେ ଫେରିବାକୁ ଅଛି ମୋ ଘରକୁ। ଆଉ ଯେତେବେଳେ ଲୋକ ଫେରନ୍ତି ଦେଖିଛନ୍ତି, ଭାବିଲେ ଆଉ ଟ୍ରେନ୍ ଲାଭ ଆସନ୍ତି ବା, ଟ୍ରେନ୍ ଲାଭ ତାଙ୍କୁ ଟିକେଟ୍ ନ ମିଳିବ, ତାଙ୍କର ଏଇ ରଜ ଅଛି, ଏଇ ଯେ ମୁଁ ଦେଖୁଛି କଲିକତାରୁ ଫେରନ୍ତି ସବୁ, ମୁଁ ତ ଲୋକାଲ ଟ୍ରେନ୍ ଯାଆସ କରୁଥିଲି ସେ ଏରିଆ ଥିଲା ବେଳେ, ସେ ତିନି ଚାରି ରଜ ଯୋଉ ଦୁର୍ଗା ପୂଜା ବେଳେ ଲୋକ ତାଙ୍କର ସେ ଲୋକାଲ ଟ୍ରେନ୍ରେ ସବୁ ଚଢା ଚଢିକି ଆସିବେ, କାହିଁକିନା ଘରକୁ ଫେରିବାର ଅଛି, ଯେତେ କଷ୍ଟ ହେଲେ ତାଙ୍କୁ, ହଁ ତାକୁ ଘରକୁ ଆସିବାର ଅଛି ନା। ଭାଗବତରେ ଶ୍ଲୋକ ଅଛି ନା, ଶୁଭାନ୍ତମ ଶରଣମ ଯଥା, ବଢିଆ ଶ୍ଲୋକ ଅଛି, ମୁଁ ଆଦ ପ୍ରୟୋଗ କରୁନି, ଭୁଲିଗଲେ ଏବେ ମନେ ପଡ଼ିଲା ବହୁତ ଦିନ ପରେ। ପନ୍ଥମ ଶରଣମ ଯଥା, ଯେତେବେଳେ ଗୋଟେ ଲୋକ ତାର ଫେରୁଛି ତା ଘରକୁ, ଗୃହକୁ ଫେରିଲା ବେଳେ ତାକୁ ଯେମିତି ଲାଗେ, ଆରମ୍ଭଟା ବହୁତ ବଢିଆ ଶ୍ଲୋକ, ଠିକ ଅଛି ମନେ ପଡ଼ୁନି, ବହୁତ ଦିନ ପ୍ରୟୋଗ ହେଇନି। ସୋପାନ୍ଥମ ଶରଣମ ଯଥା, ଲୋକ ଯେମିତି ଘରକୁ ଫେରେ, ବିଦେଶରୁ ଯେଉଁମାନେ ଫେରନ୍ତି ନା, ସେ ସେଭଳିଆ କେତେ ତିନିଟା ଚାରିଟା ଫ୍ଲାଇଟ୍ କମ୍ ପଇସାରେ କେଉଁ ଟିକେଟ୍ ମିଳିଲାନି ରିଜର୍ଭ କରିକି ସେ ଫେରିବେ, କିନ୍ତୁ ତାଙ୍କର ଇଚ୍ଛା କ'ଣ, ମୁଁ ଘରକୁ ଯିବି, ମୋ ପିଲା ଛୁଆକୁ ଦେଖି, ନାଇଁ ପିଲା ଛୁଆକୁ ଦେଖି, ତ ସେ ସମୟରେ ଅଟକେଇବ ଏୟାରପୋର୍ଟରେ, ଯିଏ ଓହ୍ଲଉଛି ତାକୁ 10 ମିନିଟ୍ ଗୋଟେ ଘଣ୍ଟା ଅଟକେଇ ଦେଲେ ଦେଖିବା, ସେ ବିରକ୍ତ ହେଇଯିବ, କାହିଁକି ନା ତା ପିଲା ଛୁଆକୁ ଦେଖିବା, ସେ ଫେରୁଛି ନା ତା ଘରକୁ। ଆମର ଆମ କାମଟା ସେଇଭଳିଆ, ଆମକୁ ଗୋଟେ ତାର ଫେରିବାର ଅଛି, କୁଆଡ଼େ ଯିବା, ଘରକୁ ଯିବା, ଇଏ ସବୁ ଫରେନ୍ ଜାଗା ପ୍ରଭୁ, ଏଇଟା ଫରେନ୍, ଏଇଟା ନା ଏଇଟା ଆମ ପାଇଁ ଏଇଟା ଫରେନ୍ ନା, ସମସ୍ତେ ଏଠି ଫରେନର, ଖାଲି କ'ଣ ବିଦେଶୀ ଗୁଡ଼ା ଖାଲି ଗୋରା ଲୋକ ଫରେନର ନା କ'ଣ, ଏଇଟା ଆମ ଜାଗା ନୁହେଁ, ଆଉ ଆମେ ଫେରିବା ଘରକୁ, ଏଇଟା ମାନେ ଘରକୁ ଫେରିବା ବାଟଟା ନା। ବହୁ ଜନ୍ମ ବହୁ ଜନ୍ମ ଭର୍ମିନାଥ ଲଇନ ଶରଣ, କେତେ ବଡ଼ ଦୁଃଖ ହେଇ ଜୀବନ, ଏଇଟା ଲାଷ୍ଟ ଲାଇଫ, ଆମେ ଫେରିବାକୁ ପଡ଼ିବ, ସେତେ ଖୁସିରେ ଜଣେ ଯିବା ଦରକାର। ସେତେବେଳେ ହୋଟେଲ ଥାଏ ସେତେବେଳେ କ'ଣ ଅସୁବିଧା ଅଛି, ଦେଖିବ ତୁମେ ଯୋଉ ଫେରୁଥିବ ଲୋକମାନେ କାର ପକେଟ ମାରି ହେଇଥିବ, ଘଣ୍ଟା କିଏ ଛିଡ଼େଇ ନେଇଥିବ, କିଏ ସେ ଆସୁ ଆସୁ ବ୍ୟାଗ ଛାଡ଼ି ଦେଇ ଆସିଥିବ ଘରକୁ, ତଥାପି ତା ମନ ଦୁଃଖ ହବନି, କାହିଁକି ତା ପିଲା ଛୁଆକୁ ଭେଟିବେ ଦିନ ପରେ। ଆଉ ଆମେ ସେ ଭଗବାନ ପାଖକୁ ଯିବା, ଏ ଜୀବନରେ ଯାହା କିଛି ଆମର ଲସ୍ ହେଇଗଲେ କିଛି କିଛି କରିବାନି, ଏଟା ଲାଷ୍ଟ ଲାଇଫ୍, ତ ମୋର ଏଠି ରହିବାର ନାହିଁ, ମୋର ପ୍ରଭୁଙ୍କ ପାଖକୁ ଯିବାର ଅଛି। ଯାହା ଲସ୍ ହଉଛି ହଉ, ଯାହା ରୋଗ ହଉଛି ହଉ, ଯାହା ବ୍ୟାଧି ହଉଛି ହଉ, ପ୍ରଭୁ ମୁଁ ଆପଣଙ୍କ ପାଖକୁ ପଳେଇବି, ମୁଁ ଘରକୁ ଯିବି, ଘରକୁ ଯିବାକୁ ମନ ହେଲେ ତ ହବ, କୋଉଠି ହବ, ତୁମର ତ ଏଠି ଘର ନିଜେ କରିକି ରହିଲଣି, ଆଉ ଏଠି ଏଠି କୋଉ ଘରକୁ ଯିବାକୁ ମନ ହେଲାଣି, କାର ଏଠି କିଛି କୌଣସି ଟିଚ୍ ଅଫ୍ ଆଟାଚମେଣ୍ଟ ରହିବନି, ମୁଁ ଖରାପ ଲୋକ ହେଇକି ଯାହା ଭଗବାନ ମୁଁ ଏଠି ରହିବିନି, ମୋତେ ଆପଣଙ୍କ ପାଖକୁ ଯିବାକୁ ପଡ଼ିବ, ମୁଁ ଏଠି କାହା ପ୍ରତି ଖାଲି କହିଲେ ତ ହବନି, ମୋର କାହା ପ୍ରତି ଆଟାଚମେଣ୍ଟ ନାହିଁ, ଆଉ ମୋର ଯେତିକି କାପାସିଟି, ମୋର ଯେତିକି ଶକ୍ତି ରହିଛି ମୁଁ ଆପଣଙ୍କ ପାଖରେ ଲଗେଇବି, କିନ୍ତୁ ମୁଁ ରହିବିନି, ଏଠି ଶାନ୍ତପ୍ରିୟ ଜାଗା ନୁହେଁ, ଏଠି କେହି ଶାନ୍ତିରେ ରହିପାରିବେନି, ଆପଣ ନିଜେ କହୁଛନ୍ତି ନା ଦୁଃଖାଳୟ, ଏଇଟା ଗୋଟେ ନେଷ୍ଟି ପ୍ଲେସ୍, ଗୁରୁଦେବ ସବୁବେଳେ କୁହନ୍ତି ନେଷ୍ଟି ପ୍ଲେସ୍, ଏଇଟା ଗୋଟେ ଅତି ନେଷ୍ଟି ମାନେ କ'ଣ କୁହାଯିବ ଓଡ଼ିଆରେ, ଅତ୍ୟନ୍ତ ଗୋଟେ ଖରାପ ଜାଗା, ଭୟଙ୍କର ଜାଗା, ଅତି ଭଲ ଜାଗା ନୁହେଁ, ଏଠି ତୁ ଶାନ୍ତିରେ ରହିପାରିବୁ, ସବୁବେଳେ ଗୋଟେ ଉଦ୍ବିଗ୍ନ ଦେବେ, ସ୍ତ୍ରୀ ପୁତ୍ର କନ୍ୟା ବନ୍ଧୁ ବାନ୍ଧବ ସବୁବେଳେ ତୁମେ କଷ୍ଟ ପାଇବ। ଏ ଜଗତର ସବୁ ତିଆରି କରାଯାଇଛି, ଏମିତି ଗୋଟେ ବୈରାଗ୍ୟ ଆଣିବା ପାଇଁ କାହାକୁ କୁହାଯାଉନି, ସମସ୍ତେ ଦୁଃଖରେ ରହୁଛୁ। ସେଥିପାଇଁ ଯେଉଁମାନେ ଭକ୍ତ ହଉଛନ୍ତି ଠିକ ଅଛି, ସେମାନେ ଚାହିଁବ ମୁଁ ପ୍ରଭୁଙ୍କ ପାଖକୁ ପଳେଇବି, ସେଠି ନିତ୍ୟ ଜୀବନରେ ଆମେ ରହିବୁ, ଇଣ୍ଟରନାଲ ଲାଇଫ। ଏଠି ଏଠି କ'ଣ ସବୁବେଳେ ଗୋଟେ ଚ୍ୟାଲେଞ୍ଜେସ୍ ସହି 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 କେତେ ଚ୍ୟାଲେଞ୍ଜେସ୍ ସହିବୁ ଜୀବନରେ, ଭଲ ଜୀବନ ନାହିଁ। ତେଣୁ ଆମେ ଯେତେ ବୁଦ୍ଧିମାନ ହେଲେ ବି ଆମକୁ ଏଇଭଳି ଅବସ୍ଥାରେ ପହଞ୍ଚିବାକୁ ପଡ଼ିବ, ଯେତେବେଳେ ଯଦି ଆମେ ପ୍ରଭୁ ଭଗବାନଙ୍କର ଗୁରୁ ବୈଷ୍ଣବଙ୍କ ଶରଣ ନବା ଦୁଇଟା ଛକି ରାସ୍ତାରେ। ଛକି ରାସ୍ତା ମୁଁ କହୁନଥିଲି, ଛକି ରାସ୍ତାରେ କ'ଣ କରିବ, ଡାଣକୁ ଯିବି ନା ବାଙ୍କୁ ଯିବି, ଡାଣକୁ ଯିବି ନା ବାଙ୍କୁ ଯିବି, ସେଭଳିଆ ଜୀବନଟା ଗୋଟେ ସବୁବେଳେ ଛକି ରାସ୍ତାରେ ଆମକୁ ଯିବାକୁ ପଡ଼େ। କ'ଣ କରିବି, କରିବି ନା କରିବିନି, ଅର୍ଜୁନ ସେ ଯୁକ୍ତି ବର୍ତ୍ତମାନ ଦେଉଛନ୍ତି। ପ୍ରଭୁପାଦ ମହାରାଜ କହୁଛନ୍ତି କ'ଣ କରିବାକୁ ହେବ, ଅର୍ଜୁନ କିଛି ଜାଣିପାରୁନଥିଲେ, ଯଦିଓ କ୍ଷତ୍ରିୟ ଧର୍ମ ହେଉଛି ଯୁଦ୍ଧ କରିବା, ତଥାପି ସେ ଠିକ୍ କରିପାରୁନଥିଲେ ଯେ ସେ କ'ଣ କରିବେ। ସେ ଯୁଦ୍ଧ କରି ଅଯଥା ହତ୍ୟାକାଣ୍ଡ ସୃଷ୍ଟି କରିବେ ନା ଯୁଦ୍ଧରୁ ନିବୃତ୍ତ ହୋଇ ଭିକ୍ଷାମୃତ୍ତି ଜୀବନଯାପନ କରିବେ। ଯଦି ସେ ତାଙ୍କର ଶତ୍ରୁମାନଙ୍କୁ ଜୟ ନ କରନ୍ତି ତାହେଲେ ଭିକ୍ଷା କରି ଜୀବନଯାପନ କରିବେ, କରିବା ତାଙ୍କ ପକ୍ଷରେ ଏକମାତ୍ର ଉପାୟ ଅଟେ। ସେ ଯେ ଯୁଦ୍ଧରେ ଜୟଲାଭ କରିବେ ତାର କୌଣସି ନିଶ୍ଚିତତା ନଥିଲା, କାରଣ ଯୁଦ୍ଧରେ ଯେକୌଣସି ଗୋଟିଏ ଦଳ ଜୟଲାଭ କରିପାରନ୍ତି, ଯଦିଓ ସେମାନଙ୍କର ବା ପାଣ୍ଡବମାନଙ୍କର ବିଜୟ ସୁନିଶ୍ଚିତ କାରଣ ସେମାନଙ୍କର ଦାବି ଯୁକ୍ତିଯୁକ୍ତ। ତଥାପି ଯଦି ଧୃତରାଷ୍ଟ୍ରଙ୍କର ପୁତ୍ରଗଣ ଯୁଦ୍ଧରେ ବିନାଶ ଲାଭ କରନ୍ତି ତାହେଲେ ସେମାନଙ୍କ ବିରହରେ ଜୀବନ ଧାରଣ କରିବା ବଡ଼ ଦୁର୍ବିଷୟ ହୋଇପଡ଼ିବ। ଏ ପରିସ୍ଥିତିରେ ଏହା ସେମାନଙ୍କ ପକ୍ଷରେ ଅନ୍ୟ ଏକ ପ୍ରକାର ପରାଜୟ ଅଟେ। ଅର୍ଜୁନଙ୍କର ଏ ପ୍ରକାର ବିଚାରଧାରାରୁ ପରିଷ୍କାର ଭାବରେ ଜଣାପଡ଼ୁଥିଲା ଯେ ସେ ଭଗବାନଙ୍କର ଜଣେ କେବଳ ବିଶିଷ୍ଟ ଭକ୍ତ ନଥିଲେ, ସେତିକି ନୁହେଁ, ସେ ଜଣେ ବିଶିଷ୍ଟ ଜ୍ଞାନୀ ଥିଲେ। ଅବଶିଷ୍ଟ ମୁଁ ପଢ଼ିଲି ବଳଦେବୀ ଦେଶଙ୍କର କମେଣ୍ଟ୍ରି, ରୂପଦାନ ରଚନା କରିଛି, ବହୁତ ବଡ଼ ଭକ୍ତ ନା, କାରଣ ଜଣେ ଭକ୍ତ ଗୋଟେ ଯାହା କୁହନ୍ତି ଆନାଲାଇଜ୍ କରନ୍ତି, କ'ଣ କୁହାଯିବ ଓଡ଼ିଆରେ, ବିଶ୍ଳେଷଣ ସବୁ ଜିନିଷଟାକୁ। ଆମର ଯେଉଁ ଜୀବନ ଗୁଡ଼ାକ ଆମେ ଏମିତି ଗୋଟେ କିଏ କ'ଣ କରିଦେଉଛି ଏମିତି ନାହିଁ, ଆମେ ସବୁବେଳେ ବିଶ୍ଳେଷଣାତ୍ମକ, ଗୁରୁବର୍ଗ କ'ଣ କହିଛନ୍ତି, ପ୍ରଭୁପାଦଙ୍କ ଜୀବନଟା କ'ଣ ଥିଲା, ଗୁରୁଦେବଙ୍କର ଜୀବନଟା କ'ଣ ଥିଲା, ପ୍ରଭୁପାଦଙ୍କ ଶିଷ୍ୟମାନେ କିଭଳି ଜୀବନ କାଟୁଛନ୍ତି, ଗୋଟେ ଜଣେ ସାଧୁଙ୍କର ଜୀବନଟା କ'ଣ, ଭଗବାନଙ୍କର କ'ଣ ନିର୍ଦ୍ଦେଶ ଦେଇଛନ୍ତି, ଆମେ ସବୁବେଳେ ବିଶ୍ଳେଷଣାତ୍ମକ ଜୀବନ ରଖିବ। କେବଳ ତୁମର ସବୁ ଡିସିସନ୍ ମୁଁ ଏଇଟା କରିଦେବି ଏଇଟା ଠିକ, ଏଇଟା ହେଉନି ଏଇଟା ହେବନି, ନା ଏମିତି ହେବନି। ଅର୍ଜୁନ ଏମିତି କହୁନାହାନ୍ତି ମୁଁ ଭିକ୍ଷାବୃତ୍ତି କରିବି ପଳେଇବି, ଯାଉଛନ୍ତି କି, ଦେଖ ଯୁକ୍ତିଟା କରିଦେଉଛନ୍ତି କିନ୍ତୁ ଯାଉନାହାନ୍ତି, କାହିଁ ଯାଉନାହାନ୍ତି, ସେ ଜ୍ଞାନୀ ଲୋକ ନା, କମ୍ପେୟାର କରୁଛନ୍ତି, ଏଇଟା କଲେ କ'ଣ ଅସୁବିଧା ହେବ, କାରଣ ମୁଁ କ୍ଷତ୍ରିୟ ନା, ମୁଁ ଯୁଦ୍ଧରେ ପରାସ୍ତ ହେଇଗଲେ ମାନେ ଭିକ୍ଷାବୃତ୍ତି ଛଡ଼ା ଆଉ ତ କେଉଁଠି ଯୁଦ୍ଧ ହିଁ କରିପାରିବି ନା, ରାଜ୍ୟ ତ ମିଳିବ ନା, ଆଚ୍ଛା ଭିକ୍ଷାବୃତ୍ତି କରିବି ସେଟା କ୍ଷତ୍ରିୟ ଧର୍ମ ବି ହେବନି, ଆଚ୍ଛା ଯଦି ଯୁଦ୍ଧ କରିବି ତାହେଲେ ମରିଯିବ କିଏ, କୌରମାନେ ମରିଯିବେ, କୌରମାନେ ମରିଗଲା ପରେ ସେ ଯେଉଁ ବିରହ ନିଜ ବଂଶ ଲୋକଙ୍କୁ ମାରିକି ସିଂହାସନ ବସିବା, ସେ ବିରହଟା ବି ଭଲ ଲାଗିବନି, ଏହାକୁ ବିଶ୍ଳେଷଣାତ୍ମକ କୁହାଯାଏ। ଲୋକମାନଙ୍କର ଜ୍ଞାନ ରହିଛି କିନ୍ତୁ ଭକ୍ତମାନେ ବି ବେଳେବେଳେ ଯେହେତୁ ସେମାନେ ଗୁରୁ ବୈଷ୍ଣବଙ୍କ ବାଣୀ ଗୁଡ଼ାକୁ ଠିକ୍ସେ ଶୁଣୁନାହାନ୍ତି, ସେମାନଙ୍କର ସେଥିପାଇଁ ସେମାନେ କ'ଣ ତାଙ୍କର ମୁଣ୍ଡରେ ପଶିଯାଉଛି, ଯେଉଁଟା ତାଙ୍କ ମୁଣ୍ଡରେ ପଶିଗଲା ସେ ସେଇଟାକୁ ସେଇ ରାସ୍ତାରେ ପଳାଉଛନ୍ତି, କି ତାଙ୍କୁ ଯେତେ ବୁଝାଉଛି ଶୁଣିବେନି, ଏଇଟା କରନି ବାପା ଏଇଟା ଭଲ ନୁହେଁ, ତୁମ ଜୀବନ ଅସୁବିଧାରେ ପଡ଼ିଯିବ, ସେ ଶୁଣିବେନି, ସେ କ'ଣ ଦେଖିବେ ମୋ ଜୀବନଶୈଳୀ ଯେମିତି ଏଇଟା କାହା ସାଙ୍ଗରେ କେଉଁ ଡିବୋର୍ଟ ସାଙ୍ଗରେ ମ୍ୟାଚ୍ ହେଇଥିଲା, ସେ ଡିବୋର୍ଟ ଉଦାହରଣ ଦେଇଦେବେ, ସେ ଡିବୋର୍ଟ ଏମିତି କରିଥିଲା ଏଇଟା ହେଇଯାଇଥିଲା, ମୁଁ କ'ଣ ଏଇଟା ଆପଣ କହୁଛନ୍ତି ମାନି, ତା କଥାକୁ ଭଲ ଲାଗିବନି, କାହିଁକି ତା ଜୀବନଟା ବିଶ୍ଳେଷଣାତ୍ମକ ଜୀବନ ନୁହେଁ, ସେ ଆନାଲାଇଜ୍ କରିପାରୁନି, ସେ ଗୋଟେ ଷ୍ଟ୍ରଙ୍ଗ ଡିସିସନ୍ ନିଏ, ମୁଁ ଯେଉଁଟା ଭାବିଛି ଠିକ୍ ନାହିଁ, ସେମିତି ହେବନି। ତୁମେ ପ୍ରାର୍ଥନା କର ଅର୍ଜୁନଙ୍କୁ ଭଗବାନ କାହିଁକି ଶିଷ୍ୟ ଗ୍ରହ ବୋଲି ଗ୍ରହଣ କଲେ, ଭଗବାନ ଲକ୍ଷ୍ୟ କରିପାରୁଥିଲେ ଅର୍ଜୁନ କେଉଁ ଡିରେକ୍ସନରେ ଯାଉଛନ୍ତି, ନୀତିକି କାଟୁଛନ୍ତି, ବୈଦିକ ଜିନିଷଟାକୁ ସ୍ଥାପନ କରୁଛନ୍ତି, ବୈଦିକ ଜୀବନ ସ୍ଥାପନ କରିକି ବି ପୁଣି ଚିନ୍ତା କରୁଛନ୍ତି ଧର୍ମଟା କ'ଣ, ଗୋଟେ ଜ୍ଞାନାଧିକାର ଲୋକ, କାହାକୁ ଜ୍ଞାନ ଦେଲେ ଟିକିବ, ସମସ୍ତଙ୍କୁ ତୁମେ ଜ୍ଞାନ ଦେଲେ ହେବନି, ବୁଝେଇଲେ ହେବନି, ଯାହାର ପାତ୍ରତା ନାହିଁ ତାକୁ ଜ୍ଞାନ ଦେଲେ ହେବନି, ତା ଭଲ କଥା ଦେବେ ତାଙ୍କୁ ଓଲଟା ଲାଗିବ, ମୁଁ ତ ଜୀବନରେ ଶହ ଶହ ଦେଖି ଦେଇକି ଆସୁଛି, ଆଉ ଶହ ଶହ ଲୋକଙ୍କୁ ତୁମେ ଭଲ କଥାରେ ତାଙ୍କ ସରର ଭଲ କଥାରେ କହିଛି, ତୁମେ ଓଲଟା ଭାବିବେ, ସେ ଗ୍ରହଣ କରିବେ, ତୁମେ ତୁମ ଅଭିଜ୍ଞତାରୁ କୁହ, ତୁମ ଶାସ୍ତ୍ରରୁ କୁହ, ସେ ଗ୍ରହଣ କରିବେ, କାହିଁକି ତାଙ୍କର ସେମାନେ ଜ୍ଞାନୀ ନୁହନ୍ତି, ତାଙ୍କର ପାତ୍ରତା ନାହିଁ, ତାର ପାତ୍ରତା ଅଛି, ସେ କାହିଁକି ଏଇଟା ମୋତେ କୁହା ହେଲ, ମୋତେ କାହିଁକି ଏଇଟା କହିଲେ, ସେ ଆନାଲାଇଜ୍ ଅର୍ଜୁନ ଜ୍ଞାନୀ ନା, ଏଇଟା ବଡ଼ ବିଶିଷ୍ଟ ଭକ୍ତ ନଥିଲେ, ସେ ଜ୍ଞାନୀ ଥିଲେ, ପ୍ରମାଣ କରିବେ ବଳଦେବୀ ଦେହସଣ ଏ ପରବର୍ତ୍ତୀ ଶ୍ଳୋକ ଏଇ ଶ୍ଳୋକରେ ବୋଧେ ପ୍ରମାଣ କରିବେ। ନନୁ ଭକ୍ଷ୍ୟ ଭୋଜନ କ୍ଷତ୍ରିୟସ ବିଗରିତମ୍, ଆଚ୍ଛା, ଭିକ୍ଷାବୃତ୍ତି କରିବା ହେଉଛି ନିନ୍ଦନୀୟ, କୃଷ୍ଣ କହୁଛନ୍ତି ଯୁଦ୍ଧମ ଚ ସ୍ୱଧର୍ମମ ବିଜାନତପି କିମିଦମ ବିଭାସତେ, ତୁମେ ଯୁଦ୍ଧକୁ ସ୍ୱଧର୍ମ ଜାଳିକି ଏଭଳି କାହିଁ କଥାବାର୍ତ୍ତା କରୁଛ, ଭଗବାନ ପଚାରୁଛନ୍ତି ଅର୍ଜୁନକୁ। ତତ୍ର ଆହ, ଯଦି କୃଷ୍ଣ ଏଟା କହିବେ, ସେ କହୁଛନ୍ତି, ତାର ଉତ୍ତର ଦଉଛନ୍ତି, ଏତଦ ବୟମ ନ ବିଦ୍ମାର, ମୁଁ ଏଟା ଜାଣିପାରୁନି କେଉଁଟା ମୋ ପାଇଁ ଭଲ, ଭିକ୍ଷା କରିବାଟା ଭଲ ବା ସ୍ୱଧର୍ମ ପାଳନ କରିବାଟା ଭଲ। ଜୀବନ ଆମେ ସବୁକି ଜାଣିନେ, ଦେଖ ପ୍ରତ୍ୟେକ ଜୀବନର କର୍ମଫଳ ଅଲଗା, ଜୀବର କର୍ମଫଳ ଅଲଗା। କ'ଣ ଅଭିଲେଖ ବୁଝିପାରୁଛ କି ନାହିଁ, ତୁମେ ବିବାହ ହେଇଛ, ତୁମ ସାଙ୍ଗ ବି, ଆଉ ତୁମ ସାଙ୍ଗ ନଥିଲେ କି ଯୋଉ, ସେ ବି ବିବାହ ହେଇଛନ୍ତି, ତୁମର ପରିବାର ଜୀବନରେ ଯେମିତି ଚାଲିଛି ତାଙ୍କ ଜୀବନଟା ସେମିତି ଚାଲିନି, ତୁମର ସମସ୍ୟାଟା ଗୋଟେ ଦେଖ ଅଲଗା, ତାଙ୍କର ସମସ୍ୟାଟା ଗୋଟେ ଅଲଗା। ସେଥିପାଇଁ ଯେତେବେଳେ ବୁଢ଼ା ମାନେ ସବୁ ଗାଁ ଗହଳିରେ ବସୁଥିଲେ, ସେମାନେ ଘର ପରିବାର ବିଷୟରେ ବେଶୀ ଚର୍ଚ୍ଚା କରନ୍ତିନି, ବେଶୀ କହିବେ ତୋ ଘରେ କ'ଣ ଚାଲିଛି କିରେ ମୋ ଘରେ, ସେମାନେ କ'ଣ କହିବେ, ଚାଷବାସ କଥା, ଛୋଟ ପିଲା କଥା, ସଙ୍ଗାତ କଥା, ଖେଳ ବୁଲା କଥା, କାହିଁକି ସେ ଜାଣିଛନ୍ତି ଘର ଦ୍ୱାର ସଂସାର, ସଂସାର ସମସ୍ୟା ଗୁଡାକ ସେ ତାର ଅଛି କିଛି, ମୋର କିଛି ଅଛି। ଯଦି ଟିକେଟ ସେମାନଙ୍କ ବସେ, ମୁଁ ସବୁ ବୟସ୍କ ଲୋକମାନଙ୍କର ବସୁଥିଲି, ମୁଁ ଏଇ ଯୋଉ ଯାହା କୁହନ୍ତି ଓଡ଼ିଆରେ ଯାହା କୁହନ୍ତିନି ଚକେଲା ପିଲା, ତାଙ୍କ ଭିତରେ କେବେ ବସେନି, ମୁଁ ସବୁ ବୟସ୍କ ଲୋକମାନେ, ସେମାନେ କ'ଣ କଥାବାର୍ତ୍ତା ହଉଛନ୍ତି, ସେମାନେ କେବେ ସବୁ ଲାଇଟ୍ ଟକ୍ କରନ୍ତିନି, ଛୋଟ ପିଲାବେଳ କଥା କହିବେ, ଚାଷବାସ କଥା କହିବେ, ବଳଦ କଥା କହିବେ, ତା ବଳଦଟା ଭଲ, ତାଙ୍କ ଘର କଥା କେବେ ଡିସ୍କସନ୍ କରିବେନି, କାହିଁ କରିବେନି, ଛୁଆ ପିଲା କଥା ପକେଇଲେ ଛାଡ଼, ଛୁଆ ପିଲା କଥା ଛାଡ଼, କାହିଁକି ତାଙ୍କ କଥା ପକଉଛୁ, କାହିଁକିନା ସେ ଜାଣିଛନ୍ତି ଛୁଆ ପିଲା କଥା ଡିସ୍କସନ୍ କଲାନି ମାନସିକ ହାରଟା ବଢ଼ିଯିବ। ପ୍ରତ୍ୟେକ ଜୀବନ କର୍ମଫଳଟା ଅଲଗା, ସେଥିପାଇଁ ଆମକୁ ଜୀବନରେ ଆମେ ଏକାକୀ ଅଛେ, ଯୋଉ ସମସ୍ୟା ଆସୁଛି ଆମକୁ ବର୍ତ୍ତମାନ, ଯୋଉ ସମସ୍ୟାଟା ଆସୁଛି, କାଲି ସାଧୁ ହେଇଗଲେ ବି କେଉଁ ସମସ୍ୟା ଅଲଗା ଆସିପାରେ, ବା ବିବାହ ହେଇଗଲେ ବି ଅଲଗା ସମସ୍ୟା ଆସିପାରେ, ବା ବୟସ ହେଇଗଲେ ବି ଅଲଗା ସମସ୍ୟା ଆସିପାରେ, ସେଟା ଇଣ୍ଡିଭିଜୁଆଲ, ପ୍ରତ୍ୟେକ ବ୍ୟକ୍ତିର କର୍ମଫଳଟା ଅଲଗା। ସେଥିପାଇଁ କେବଳ ଏଇ ମେଟେରିଆଲ ଭୌତିକ ଜ୍ଞାନ ଯୋଉଟା ଅଛି ତାଦ୍ୱାରା ଆମେ ସମାଧାନ କରିପାରିବାନି, ଯେ ସେଇଟା ହଉଥାନ୍ତା। ଦେଖ ବର୍ତ୍ତମାନ ହଜାର ହଜାର କ'ଣ ତାକୁ କହୁଛନ୍ତି, ଗୋଟେ କି ସ୍ପିକର ବୋଲି କହୁଛନ୍ତି, କ'ଣ ମୋଟିଭେସନାଲ ସ୍ପିକର ନା କ'ଣ କହୁଛନ୍ତି, ହଁ ମୋଟିଭେସନାଲ ସ୍ପିକର ସବୁ ଅଛନ୍ତି, ତାକୁ ପ୍ଲାଟଫର୍ମ ଭକ୍ତିସାନ ଠାକୁର କହୁଛନ୍ତି, ସେମାନେ ପ୍ଲାଟଫର୍ମ ସ୍ପିକର, ସେମାନେ କିଛି ଜଗତରେ କରିପାରିବେନି। ତୁମେ ଯେତେ ଗୋଟେ ଲୋକଙ୍କୁ ଶିଖାଅ ଏମିତି ଚଳିବା ଦରକାର, ସ୍ୱାମୀ ଏବେ ସ୍ତ୍ରୀ ଲୋକମାନେ ସବୁ ପ୍ରବଚନ ଦଉଛନ୍ତି ନା, ସ୍ତ୍ରୀ ଲୋକମାନେ ସବୁ କହୁଛନ୍ତି ତୁମେ ସ୍ୱାମୀଙ୍କ ସାଙ୍ଗରେ କେମିତି ଚଳିବ, ହେଲେ କିଛି କାମ କରିବନି ତୁମେ। ଏଇଟା ବିଦେଶରୁ ଏବେ ଶିଖ, ବିଦେଶରେ ଏଇଟା ହଜାର ହଜାର କ୍ଲାସ ଏମିତି ଅଛି, ଏମିତି ତୁମେ ସ୍ତ୍ରୀଙ୍କୁ, ସ୍ୱାମୀଙ୍କୁ ଏମିତି ଡିଲିଙ୍ଗସ୍ କର, ସ୍ତ୍ରୀଙ୍କୁ ଏମିତି ଡିଲିଙ୍ଗସ୍ କର, ପୁଅକୁ ଏମିତି ଡିଲିଙ୍ଗସ୍ କର, ଅଫିସର ଏମିତି ଡିଲିଙ୍ଗସ୍ କର, ତୁମେ ଯେତେ କର ତୁମର କର୍ମଫଳଟା ତୁମ ସମୟ ଚାଲିଲା ସେ ତ କା ବାଡ଼େଇ ଦେଇଥିବ, ତା କଥା କହିଦେଇଥିବ, ତ ରଜମଣ୍ଡା ସମୟଟା ମୁଁ ମନା କରୁନି ଯେ କୁହନି ବୋଲି, କିନ୍ତୁ ଏଟା ପ୍ରାକ୍ଟିକାଲ ନୁହେଁ, କାହିଁକି ନୁହେଁ, ତୁମର କର୍ମଫଳଟା ଅଲଗା। ଯଦି କେହି ତୁମକୁ ବୁଝେଇ ଦେଇକି ତୁମେ କରିଦେଇପାରିବ, ତାହେଲେ ଈଶ୍ୱରଙ୍କର ଭଜନଟା କିଛି ନଥାନ୍ତା, କୃଷ୍ଣଙ୍କର ଭଜନଟା କିଛି ନଥାନ୍ତା। ତୁମେ କିଏ କହିଦେଲେ ତୁମେ କରିଦେବ, ସେଇଠି ସେଇ ସେଇ ଫର୍ମୁଲା ହିସାବରେ ତୁମେ ଏମିତି ଚାଲ, ଏମିତି କଥା କୁହ, ଆସୁ ନାଇଁ ଅଫିସରେ ଏମିତି ଡିଲିଙ୍ଗସ୍ କର, କିଛି ଏଇଟା କିଛି ସମୟ ପାଇଁ କାମ ଦେବ, ତୁମ ଅଫିସରେ ଭଲ ଚାଲିଲେ ଘରେ ଭଲ ଚାଲିବନି। ତୁମେ ଯଦି ସେ ଯୋଉ କ'ଣ କୋଚିଂ ନବ ମୋଟିଭେସନାଲ ସ୍ପିକର କତୁରୁ, ତୁମ ଅଫିସଟା ଭଲ ସଜାଇ ଦେବ, ଅଫିସରେ ଭଲ ଷ୍ଟାଫ ମାନଙ୍କ ସାର, ଘର ଷ୍ଟାଫ ମାନଙ୍କ ସାର ଭଲ ପଡ଼ୁନଥିବ, ଭାବିଲେ ବୁଝିପାରୁଛୁ କି ନାହିଁ, ଷ୍ଟାଫ କେତେ ପ୍ରକାର, ଆଉ ସେଥିପାଇଁ ଏଠି ପଡ଼ିଲା ବେଳକୁ ସେଠି ପଡ଼ୁନି, ସେଠି ପଡ଼ିଲା ବେଳକୁ ଏଠି ପଡ଼ୁନି, ପ୍ରାକ୍ଟିକାଲ ଏଟା ନୁହେଁ। ପ୍ରାକ୍ଟିକାଲ ଯୋଉ ଜିନିଷଟା ଏଇ ଆତ୍ମଜ୍ଞାନ, ଭଗବାନଙ୍କର ଶରଣ ଯିବା। ଗୋଟେ ଯୁବକ କେବଳ ଜାଣେ ମୁଁ ସବୁକିଛି ମୋ ପାଖରେ ଥିଲେ ବି ମୁଁ ଗୋଟେ ଅସହାୟ ଭଗବାନଙ୍କ ବିନା, କାରଣ ଗୋଟେ ମନୁଷ୍ୟ ମୋ ପାଖରେ ତିନୋଟି ଗୁଣର ପ୍ରଭାବ ରହିଛି, କେଉଁ ସମୟରେ କେଉଁ ଗୁଣ ଆସିବେ, ମୁଁ କେତେବେଳେ କ'ଣ ଡିରେକ୍ସନରେ ପଳାଇଯିବି କିଛି କହିହେବନି। ଅର୍ଜୁନ ଭଳି ଜ୍ଞାନୀ ଲୋକ ସେ ବର୍ତ୍ତମାନ କେଉଁ ଜାଗାକୁ ଯିବେ ଜାଣି ସ୍ଥିର କରିପାରୁନାହାନ୍ତି। ଭଗବାନ ଯୁକ୍ତି କରୁଛନ୍ତି, ଅର୍ଜୁନ ତୁମେ ଭିକ୍ଷାବୃତ୍ତି କାହିଁ କରୁନ, ନା ସ୍ୱଧର୍ମ କାହିଁ ପାଳନ କରୁନ, ଭକ୍ଷ୍ୟମ ୟୁଦ୍ଧୟୋ ମଧ୍ୟେ ନୁ ଅସ୍ମାକମ୍ କତରୋନମ ଅଗରିହ ପ୍ରଶସ୍ତ ଅଗରିହ ପ୍ରଶସ୍ତ ହିଂସା ବିରହାତ ଭକ୍ଷ୍ୟମ ଅରିହ ସୁଧର୍ମାତ ଅଯୁଦ୍ଧମ ବ୍ୟତି ଏତତ୍ ବିଦ୍ମଃ। ମୁଁ କିଛି ବୁଝିପାରୁନି, କ'ଣ ବୁଝିପାରୁନି, ଯୁଦ୍ଧ ଆଉ ଭିକ୍ଷା ଅର୍ଜୁନଙ୍କୁ ଦୁଇଟା ଜିନିଷ ଆଗରେ ଠିଆ ହେଇଛି, ଗୋଟେ ଯୁଦ୍ଧ ଗୋଟେ ଭିକ୍ଷା। ମୁଁ ଆଜି କ୍ଷତ୍ରିୟ ରଥ ଉପରେ ଚଢ଼ୁଛି, କାଲି ଝୁଲା ଧରିବି ବୋଲି, କିଏଟା ମୋର ମଙ୍ଗଳ, ଏଟା ମୋର ଧର୍ମ ସେଟା ମୋର ଧର୍ମ ନୁହେଁ, କିନ୍ତୁ ଏଟା ହିଂସା ସେଟା ଅହିଂସା, ଏ ଅହିଂସାଟା ତାଙ୍କ ମୁଣ୍ଡକୁ ଷ୍ଟ୍ରାଇକ୍ କରୁଛି, ଅହିଂସାଟା ଭଲ, ଅହିଂସା ପରମ ଧର୍ମ, କିନ୍ତୁ ତାଙ୍କ ଧର୍ମଟା କ୍ଷତ୍ରିୟ ହିଂସା କରିବା, ଇଏ ହେଲା ତାଙ୍କର ତାର ଭିକ୍ଷା ଆଉ ଯୁଦ୍ଧ, ୟା ଭିତରେ କେଉଁଟା ଗରିୟ ପ୍ରଶସ୍ତ ମୁଁ କିଛି ବୁଝିପାରୁନି, କେଉଁଟା ଭଲ କୃଷ୍ଣ ମୁଁ ଜାଣିପାରୁନି, ମୁଁ ଜାଣିପାରୁନି, ମୁଁ ତ ଆପଣ କୁହନ୍ତୁ କହିବେ। ननु महाविक्रमाणां धर्मिष्ठानां च भवतामेव विजय भाविचेत्। महाविक्रमाणां, तुम्हें महाविक्रम पांडव माने तुम्हार विजय निश्चित भाव हम, कहीं चिंता करो जो भगवान कहे न जिजीविषाम जीवितमपि न इच्छामि कि पुनः भोगान भक्तम इत्यर्थ। कृष्ण कहते अर्जुन कहते युद्ध विजय लाभ कले बचापी मोर इच्छा ना भोग कर କାହିଁକି ନା ଯେତେବେଳେ ସମସ୍ତେ ମୃତ୍ୟୁବରଣ କରିଯେ ମୋର ଆଉ ବଞ୍ଚିବାକୁ ଆମର ଇଚ୍ଛା ହବନି, ଭୋଗିବୁ କ'ଣ ବିଜୟ ସିନା ଆପଣ କହୁଛନ୍ତି ବିଜୟ ଆମର ହେଇଯିବ ମହାବିକ୍ରମ ମାନେ, କିନ୍ତୁ ଆମର ଇଚ୍ଛା ନାହିଁ। ସେ ଅର୍ଜୁନଙ୍କର ଦୁଇ ସାଇଡ୍ ଦେଖୁଛନ୍ତି, ଭିକ୍ଷାବୃତ୍ତି କଲେ ଧର୍ମ ପଳେଇବ, ଧର୍ମ ପାଳନ କଲେ ସୁଜନ ମାନେ ପଳେଇବେ, ଭୋଗ ବି କରିପାରିବେନି, ଐକ ପାରାତ୍ରିକ ଦୁଇଟା ଯିବ, ଯଶ ପଳେଇବ। ଇଏ ବହୁତ ବଡ଼ ମାନେ ସନ୍ଦେହାତ୍ମକ ସ୍ଥିତିରେ ପଡ଼ିଛନ୍ତି। ସେଟା ଯିବାର କାଲି ଶୁଣିବେ ଭାଷ୍ୟ, ଯୋଉ ଗୋଡ଼ିଓ ଭାଷ୍ୟ କ'ଣ, ଏଥିରୁ କ'ଣ ଶିକ୍ଷା ଆସିବ, ଯିବ କାହିଁକି ଗୁରୁ ଗ୍ରହଣ କରେ, କ'ଣ ଗୁରୁଦେବଙ୍କର କାମ, କାହିଁକି ସେ ଗୁରୁଙ୍କ ସବୁକି ଛାଡ଼ିବାକୁ ପଡ଼େ, ବିଦ୍ୟା ବୁଦ୍ଧି ଜ୍ଞାନ ବଳ ସବୁକି ତ୍ୟାଗ କରିକି ଗୁରୁଙ୍କର, ସେଥିପାଇଁ ଶୁଣୁଛେ ନା ଗୁରୁମୁଖ ପ୍ରଥମ ବାକ୍ୟ ଚିତ୍ତେ କରିବା ଆଖ୍ୟ, ଏଥିପାଇଁ ଶୁଣୁଛେ ପଢ଼ୁଛେ ଡେଲି, ଆସିବ ସେ ପ୍ରସଙ୍ଗ କାଲି। ହରେ କୃଷ୍ଣ, ଜୟ ଶ୍ରୀମଦ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର।